ओम नमो भगवते वासुदेवाय।
ओम नमो भगवते वासुदेवाय।
श्रीमद् भागवतम दशम स्कंद 34वां अध्याय अंतिम भाग रे अंबिका वन रे विद्याधर रो उद्धार परे शंखचूड़ा प्रसंग को प्रवेश कर चंद सुखदेव गोस्वामी गोपी मान को महाजष्टि द्वारा कृष्ण ठारु दूरी नाव चेष्टा कर मायार जी प्रतीक कराए दृष्टांत दर्शन दृष्टांतिक दृष्टि देखा गले मायार कार्य सब कौन जीव को मोहित करवा कृष्ण ठार दूरे ना तो मायार जो दुईटा वृत्ति अच्छे दुईटा वृत्ति को गोटे जीव प्रयोग कर सब ଯେଭଳି ଶଙ୍ଖଚୂଡ଼ା ପ୍ରବେଶ କରିଛନ୍ତି ଶଙ୍ଖଚୂଡ଼ାର ଉଦ୍ଦେଶ୍ୟ ହେଲା ସେ ଜାଣିଛନ୍ତି କୃଷ୍ଣଙ୍କ ଶକ୍ତି କୃଷ୍ଣଙ୍କ ସମ୍ମୁଖରେ ରହିଲା ମାତ୍ରେ ହିଁ ମୋର ପ୍ରାଣ ରହିବନି ସେଥିପାଇଁ ସେ ଗୋପୀମାନଙ୍କୁ ଦୂରେଇ ଦେଉଛନ୍ତି ଜୀବକୁ ସେଭଳି ଜୀବ ଯେତେବେଳେ ଯେଉଁ ଭଗବାନଙ୍କର ଭକ୍ତି ଭଗବାନଙ୍କର ସତ୍ତା ଏ ଆତ୍ମତତ୍ଵ ଜୀବକୁ ସବୁ ଜଣା ହେଲେ ବି ଜୀବର ଯେଉଁ ଚେତନାକୁ ବୁଦ୍ଧିକୁ ଭଗବାନ ସହିତ ସଂଯୁକ୍ତ ହେବା ପାଇଁ ବା ପରମାତ୍ମାଙ୍କ ସହିତ ସଂଯୁକ୍ତ ହେବା ପାଇଁ ଆତ୍ମା ସହିତ ସଂଯୁକ୍ତ ହେବା ପାଇଁ କିଏ ଦେଉନାହାନ୍ତି ନା ମାୟା ଦେଉନାହାନ୍ତି ତାଙ୍କର ପ୍ରକ୍ଷେପାତ୍ମିକା କ୍ରିୟା ଆଉ ଆବରଣାତ୍ମିକା କ୍ରିୟା ଦୁଇଟା କ୍ରିୟା ରହିଛି ମାୟା ମାୟା ଦୁଇଟା କ୍ରିୟା ଦ୍ୱାରା ଗୋଟେ ଜୀବକୁ କୃଷ୍ଣ ଉନ୍ମୁଖ କରିବାକୁ ଏତେ ଶୀଘ୍ର ଦେବନି ସେଥିପାଇଁ ମାୟା ଯେହେତୁ ଦୁଇଟା ଶକ୍ତି ଦ୍ୱାରା କୃଷ୍ଣ ଜୀବକୁ କୃଷ୍ଣ ଠାରୁ ଦୂରେଇ ଦେଉଛି ତେଣୁ କାହାର ଉପସ୍ଥିତିରେ ମାୟା କାର୍ଯ୍ୟ କରିବନି ମାୟାର ଶକ୍ତି ତିନିଗୁଣ ଶକ୍ତି ରହିଛି ନା ସେ ଶକ୍ତି ବଳରେ ସେ ଦୂରେଇ ଦେଉଛି କାହାକୁ ଜୀବକୁ ଜୀବ କାହା ପାଖରୁ ଶକ୍ତି ପ୍ରାପ୍ତ ହେଲେ ସେ ମାୟାର ଯୁଦ୍ଧ ଶକ୍ତିକୁ ସେ ପରାସ୍ତ କରିବ ସେଥିରେ ମୋହିତ ହବନି ମାୟା ହେଲା ବୈରଙ୍ଗା ଶକ୍ତି ଆଉ ଭଗବାନ ପାଖରେ ପ୍ରଭୁଙ୍କର ହେଲା ଅନ୍ତରଙ୍ଗା ଶକ୍ତି ତେଣୁ ଅନ୍ତରଙ୍ଗା ଶକ୍ତି ହେଉଛି ଏଇ ଯୋଉ କୃପା ଶକ୍ତିଟା ହେଉଛି ଅନ୍ତରଙ୍ଗା ଶକ୍ତି ମାୟାର ଯଦି ଆମେ ଦେଖିବା ବିସ୍ତାରଟା କାହା ଫଳରେ ମାୟା କେଉଁଠୁ ଆସିଛନ୍ତି ଦୁର୍ଗାଦେବୀ କେଉଁଠୁ ଆସିଛନ୍ତି ସେ ରାଧାରାଣୀ କତିରୁ ରାଧାରାଣୀ ପାଖରୁ ଲକ୍ଷ୍ମୀ ଆସିଲେ ଲକ୍ଷ୍ମୀ ପାଖରୁ ସମସ୍ତ ନା ଆଉ ରାଧାରାଣୀଙ୍କ ପାଖରୁ ଲକ୍ଷ୍ମୀ ସଖୀ ହେଲେ ତାଙ୍କ ଜଗତରେ ଏତେ ଶକ୍ତି ରହିଲେ କାହା ଅଧୀନ ରହିଲେ ସବୁ ତାଙ୍କର ବିସ୍ତାର ନା ତେଣୁ ଏଇ ବହିରଙ୍ଗା ଶକ୍ତି ଏ ସୃଷ୍ଟିର ମାୟାକୁ ଯେଉଁମାନେ ଭୋଗ କରିବା ପାଇଁ ଯେଉଁ ବହିରଙ୍ଗା ଶକ୍ତି ରହିଛନ୍ତି ଇଏ ତାଙ୍କର ଦାସୀ ତେଣୁ ତାଙ୍କରି ଶକ୍ତି ଜୀବକୁ ବାନ୍ଧୁଛି ଆଉ ତାଙ୍କରି ଶକ୍ତି ଜୀବକୁ ସେଇଟା ହେଇପାରିବନି ଯେମିତି ପୋଲିସ ବାନ୍ଧୁଛି ମୁକ୍ତ କିଏ କରିବ ନାଇଁ ନାଇଁ ପୋଲିସ ବାନ୍ଧୁଛି କୋର୍ଟ ମୁକ୍ତ କରୁଛି ବାନ୍ଧିବା ହଉଛି କିଏ ବାନ୍ଧିବା ହଉଛି ସରକାରର ମୁକ୍ତ କରୁଛି କିଏ ତୁମେ କହିପାରିବନି ମୁଁ ନିଜକୁ ନିଜେ ପୋଲିସ ଥରେ ତ ମୁଁ ଆରେଷ୍ଟ କରିଦେଲା ପରେ ଜେଲକୁ ତୁମେ ପଳେଇ ଗଲା ପରେ ତୁମେ କହିପାରିବନି ମୁଁ କିଛି ଭୁଲ କରିନି ମୁଁ ପଳେଇ ଆସିବି ମୋର କିଛି ଦୋଷ ନାହିଁ ନାଇଁ ସେଟା ମନା ଦେବନି ତୁମକୁ ତାର ଶକ୍ତି ହିଁ ତୁମକୁ ମୁକ୍ତ କରିବ ଯିଏ ବାନ୍ଧୁଛି ସେ ହିଁ ମୁକ୍ତ କରିବ ତେଣୁ ଏ ଯୋଉ ଭଗବାନଙ୍କର ଶକ୍ତି ରାଧାରାଣୀଙ୍କର ଶକ୍ତି ଯୋଉ ଆଦିଶକ୍ତି ଏଇ ଜଗତ କାରଣ ଯେତେବେଳେ ଯେଉଁ ଲୀଳା ଭଗବାନ କରୁଛନ୍ତି ଶକ୍ତିର କାର୍ଯ୍ୟ ହେଲା ସେଇ ପ୍ରସଙ୍ଗରେ ସେଇ ଲୀଳାରେ ତାଙ୍କୁ ସାହାଯ୍ୟ କରିବା ଯେମିତି କୃଷ୍ଣ ଯେତେବେଳେ ବୈକୁଣ୍ଠ ଲୀଳାକୁ ଆରମ୍ଭ କରିବେ ରାଧାରାଣୀ ଲକ୍ଷ୍ମୀଙ୍କୁ ବିସ୍ତାର କରିବେ କାରଣ ଚାହୁଁଛନ୍ତି କୃଷ୍ଣ ଚାହୁଁଛନ୍ତି ନା ତ ଲକ୍ଷ୍ମୀମାନଙ୍କର ଏସବୁ ବିସ୍ତାର ଏଇ ମାୟା ଶକ୍ତି ଯେହେତୁ ଦୁର୍ଗା ଦେବୀ ଏସବୁ ଯାହା ସବୁ ଅଛନ୍ତି ତାଙ୍କରି ଶକ୍ତି ଜୀବକୁ ବାନ୍ଧିଛନ୍ତି ଦିଟା ଉପାୟରେ ଗୋଟେ ହେଲା ଆବରଣାତ୍ମିକା କ୍ରିୟା ତା କ୍ରିୟାରେ ହେଲା କାର୍ଯ୍ୟଟା କଣ ହେଲା ଆବରଣ କରିବ ସବୁ କଥାରେ ଚେତନାଟାକୁ ଆବରଣ କରିଦବ ସେ ବୁଝିପାରିବନି ଯେମିତି ଆମେ ବର୍ତ୍ତମାନ ସେ ବୁଝିପାରୁନି ମୁଁ ହଉଛି ଆତ୍ମା ମୋର ଦେହର ସେଠି କିଛି ଅସୁବିଧା ନାହିଁ ମୋର ମରଣ ହେଇଗଲେ ବି ନ ଯାଏ ତ ମିଳିତ ବା କଦା ଅଛି କେବେ ବି ମୃତ୍ୟୁବରଣ କରିନଥିଲା ଭଗବାନ ଅର୍ଜୁନଙ୍କୁ ସେଦିନ ପ୍ରଥମେ ଆରମ୍ଭ କଲେ ଏ ଜିନିଷଟାକୁ ଆବରଣଟା ଉଠେଇବ ଏ ଯୋଉ ଗୀତାଟାକୁ ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟକୁ ଗୀତାର ସାର ବୋଲି ଏଇଥିପାଇଁ କୁହାଯାଏ ତାର ଆବରଣଟା କାହିଁକି ଉଠିବା ଦରକାର ନା ଆବରଣ ନ ଉଠିଲେ କେମିତି କଣ କଣ କାମଟା କରିବ ଆବରଣଟା ତୁମେ ନ ଉଠେଇବ ତୁମେ କିଛି କାମ କରିପାରିବନି ଆଉ ଯେମିତି ଗୋଟେ ଦେଖୁନା ମା ମାନେ ସବୁ ମୁହଁରେ ଓଢ଼ଣି ଦେଇଥାନ୍ତି ଆଗରୁ ସବୁ, ସେ ଓଢ଼ଣି ଦେଲା ପରେ ଦେଇଥିଲା ପରେ ତୁମେ ଯେତେ ତାର ଗୁଣ ବର୍ଣ୍ଣନା କର ତାକୁ ଦେଖିନେ ତା ମୁହଁଟା ଆଉ ତୁମେ କରିବ କ'ଣ, ଦେଖିଲା ପରେ ତୁମକୁ ଜାଣିବ ସେ ଭଲ କ'ଣଟା ଏମିତି ପିଲା କି ଭଲ ପିଲା କି ଖରାପ ପିଲା, ତୁମ ମୁହଁଟା ସେ ଓଢ଼ଣି ଦେଇଛି ଆଉ ସେ ଜୀବକୁ ଜୀବର ଏ ଆବରଣଟା ରହିଯାଇଛି ଆଉ ଆବରଣଟା ରହିଛି ମାନେ ତୁମେ ଜାଣିପାରିବନି ସେ କ'ଣ କରୁଛି ଠିକ୍ କରୁଛି ଭୁଲ କରୁଛି ଆଉ। ମାୟା ମାୟାର କାର୍ଯ୍ୟ ହେଲା ଗୋଟେ ଆବରଣ କରିଦେବ ସବୁବେଳେ, କ'ଣ ଆବରଣ କରିବ ତାର ଆତ୍ମମୃତ୍ୟୁକୁ ଆବରଣ କରିବ। ସେଥିପାଇଁ ଭଗବାନ ପ୍ରଥମେ ଦ୍ୱିତୀୟ ଅଧ୍ୟାୟଟାକୁ କହିଲେ ନ ଜାୟତେ ବା ଆଜ୍ଞା ଆରମ୍ଭ କଲେ କେଉଁଠି ନତ୍ୱେ ଜାତୁମ୍ ଜାତୁ ନାଶମ୍ ନତ୍ୱେ ନମେ ଜନାଦିପା ନ ଚୈବ ନ ଭବିଷ୍ୟାମି ଅତ ଭୟମ ସବେ ଭୟମ ଅତ ପରମ। ଆରେ ଅର୍ଜୁନ ପୂର୍ବରୁ ତୁମେ ଥିଲ ମୁଁ ଥିଲି ଏମାନେ ବି ସବୁ ଥିଲେ ଭବିଷ୍ୟତରେ ରହିବେ ବର୍ତ୍ତମାନ ବି ଅଛି, ପ୍ରଥମ ଏଇଠୁ ଷ୍ଟାର୍ଟିଂ କରିଛୁ। ଦେଖ ତୁମେ ଗୀତାରେ ତାହେଲେ ଆତ୍ମତତ୍ତ୍ୱ ଆରମ୍ଭ କରିଛନ୍ତି, ପ୍ରଥମେ ଆଗେ ଜୀବ ହଉଛି ନିତ୍ୟ ଆତ୍ମା ହଉଛି ନିତ୍ୟ ଏଇଟା ଗୋଟେ ପ୍ରତିପାଦ କଲେ। ଆବରଣ କ୍ରିୟାଟା ଯାଉନି ଆଉ ଆବରଣଟା ଉଠିପାରୁନି, ମାୟାର କାର୍ଯ୍ୟ ହେଲେ ସେ ଆବରଣ କରିଦବ ସବୁବେଳେ ଦେହ ଦେହରେ ଲଗେଇଦବ ଦେହ ଆବରଣଟା, ଆମର ଆତ୍ମାର ଆବରଣଟା କ୍ୟାଁ ଉପରେ କାହା ଉପରେ ଅଛି ଦେହ ଉପରେ, ଏ ଦେହଟା ଗୋଟେ ଧରିଛେ ନା ଏ ଦେହ ଆବରଣଟାକୁ ସେ ଦେହ ଦୈହିକ ଯେତେ ସମ୍ପର୍କ ମୋ ପିତା ମୋ ମାତା ମୋ ଭାଇ ମୋ ଭଉଣୀ ବାପା ସେ ଯୋଡ଼ିଦେବ ସମସ୍ତେ ସବୁବେଳେ ତାର ସେ ବୁଝିପାରିବେନି ମୁଁ ହଉଛି ଆତ୍ମା ଆବରଣିକା ଆବରଣାତ୍ମିକା ଶକ୍ତି ଆବରଣିକା ଆବରଣୀ ଆବରଣାତ୍ମିକା ଶକ୍ତିର ଥାଇକି ବି ଜୀବ ଯେତେବେଳେ ସାଧୁ ସଙ୍ଗ ଟିକେ କରୁଛି ତାର କ'ଣ ତାର ଆବରଣ ଟିକେ ଖୋଲିଯାଉଛି, ସେ ଜାଣିଦେଉଛି ମୁଁ ଆତ୍ମା ଭୁଲ କାମ କରୁଛି ମୁଁ ଭଗବାନଙ୍କର ଭଜନ କରିବା ଦରକାର। ସେ ତାର ଚେଷ୍ଟା କରିବ ତା ପକ୍ଷେ ଆତ୍ମା କ୍ରିୟା ପୁଣି ଲଗେଇଦେବ ମାୟା ଯେତେବେଳେ ଚାହିଁବ ଖସିବା ପାଇଁ ତାକୁ କ'ଣ ଲଗେଇଦେବ ପ୍ରକ୍ଷେପ ଆତ୍ମା କ୍ରିୟା, ଯେତେବେଳେ ସେ ଇଚ୍ଛା କରିବ ମୁଁ ମୁଁ ସାଧୁସଙ୍ଗ କରିକି ବାହାରିକି ଯିବି ଧରିଦେବ ପ୍ରକ୍ଷେପାତ୍ମକ କ୍ରିୟା। ଦୁଇଟା କ୍ରିୟା ବହୁତ ବଳବାନ, ପ୍ରକ୍ଷେପାତ୍ମକ କ୍ରିୟା ମାନେ ପ୍ରଭୁପାଦ ତାଙ୍କ ସବୁ ପ୍ରବଚନରେ ବହୁତ ଏଇଟା ତାଙ୍କର ଲେକ୍ଚରରେ ବହୁତ ଦେଖୁଥିଲି ସବୁ କେତେ ସୁନ୍ଦର ସୁନ୍ଦର ବୁଝିଛନ୍ତି। ପ୍ରକ୍ଷେପାତ୍ମକ କ୍ରିୟା ମାନେ ତାକୁ ସାଧୁ ସାଧୁସଙ୍ଗ ଭଗବତ ସମ୍ବନ୍ଧୀ ସବୁ ଜିନିଷଟାକୁ ବିପରୀତତା ଦେଖେଇବ, ଏଠି ସବୁ ଭୁଲ ଅଛି ତୁ ଯୁଆଡ଼େ ଯାଉଛୁ ସେଟା ଭୁଲ ଜାଗା, ଏଟା ପ୍ରକ୍ଷେପ ମାୟାର ପ୍ରକ୍ଷେପ କ୍ରିୟା ପ୍ରକ୍ଷେପ ଆତ୍ମିକା କ୍ରିୟା ସାଧୁର ଦୋଷ ଦେଖେଇଦେବ। ସଂସାରରେ କେତେ ନଷ୍ଟ ଚରିତ୍ର ଲୋକ ଅଛନ୍ତି କିନ୍ତୁ ସାଧୁର ସବୁ ଦୋଷ ଗୁଡା ତୁମକୁ ତୁମକୁ ବହୁତ ମାନେ ଦେଖାଅ, ତୁମ ମୁଣ୍ଡ ଗୁଡା ଘୁରିବ ଘୁରି ପକେଇବ, ଏଟା ମାୟା ତାକୁ ଧରିଦେଲା ଆଉ ସିଏ କ'ଣ କରିବ ତାକୁ କିଛି ଭଲ ଲାଗିବ, ସାଧୁ ଗୁଡା ଦେଖିଲା ଏମିତି ହଉଛି ଏଟା ହଉଛି ତା ହଉଛି ତା ହଉଛି ପ୍ରକ୍ଷେପ ଆତ୍ମା କ୍ରିୟା, କାରଣ ମାୟା ଏମିତି କରି ତାକୁ ଦୂରେଇକି ନବ, କାରଣ ସାଧୁ ସଙ୍ଗରେ ଥିଲା ପର୍ଯ୍ୟନ୍ତ ସେ ଯାହା ବଞ୍ଚି ମାଡ଼ ଖାଇକି ପିଟି ମାଟି ହେଇକି ଯେଉଁଆଡ଼େ ରହିବ କାରଣ ସେ ବାହାରିକି ଯାଇପାରିବ ମାୟା ତାକୁ ନେଇପାରିବନି। ଯେତେ ଦୁର୍ବଳିଆ ଛେଳିଟେ ହଉ କି ଯେତେ ଦୁର୍ବଳିଆ ଏ ଯୋଉ ଗୋମାତାଟିଏ ହଉ ବୁଢ଼ୀ ଗାଈ ଗୋମାତାଟିଏ ହଉ ସେ ଯଦି ଗୋଠ ଭିତରେ ଅଛି ତାକୁ କିଏ କିଛି କରିପାରିବ, ଗୋଠ ଭିତରେ ପଶିଲେ ତ ହବ ଆଗେ, ତେଣୁ ମାୟା ଶକ୍ତିର ଯୋଉ ପ୍ରକ୍ଷିପାତ୍ମକ କ୍ରିୟା ହେଲା ଇଏ ବେଶୀ ଆକ୍ଟିଭ ହୋଇଯାଏ କେତେବେଳେ ଏ ଭକ୍ତମାନଙ୍କ ପାଇଁ, ଆବରଣାତ୍ମକ କ୍ରିୟାର ପଳେଇ ଆସୁଛି ଭକ୍ତ ହେଇଯାଉଛି କିନ୍ତୁ ପ୍ରକ୍ଷିପାତ୍ମକ କ୍ରିୟା ଛାଡ଼ିବେନି ମାୟା ଦେବୀ, କ'ଣ କରିବେ ସବୁବେଳେ ବିଭିନ୍ନ ଭୋଗ ଦେଖେଇକି ଜୀବକୁ ସବୁବେଳେ ଦୋଷ ଦେଖେଇବେ, ସାଧୁ ସାଧୁ ସଙ୍ଗ ଭଗବତ ବସ୍ତୁ ଏଥିରେ ଦୋଷ ଦେଖିବେ, ଯାହାଦ୍ୱାରା ପୁଣି ଜୀବ କ'ଣ କରିବେ ଫେରିଯିବ ମୁଁ ଫେରିଦେବ, ଟିକେ ତାର ଆବରଣ ଖୋଲିଥିବ ପୁଣି ଫେରିଦେବ ମୁଁ ଆଉ ତାର ଏଟା ପୁରୁଣା ଅଭ୍ୟାସଟା ଅଛି ନା ଆଉ ସେଇଟା ତାକୁ ଭଲ ଲାଗିବ, ହଁ ଠିକ ଅଛି କ'ଣ ଅସୁବିଧା, ବିଷୟକୁ ଫେରିବା ପାଇଁ ବେଶୀ ସମୟ ଲାଗେନା, ବିଶ୍ୱରୁ ବାହାରିବା ପାଇଁ କେତେ ଜନ୍ମ ପରେ ସେ ଟିକେ ଆବରଣ ଖୋଲିଥିବ ପୁଣି ମାୟା ଧରିଦେବ ପ୍ରକ୍ଷେପାତ୍ମକ କ୍ରିୟା ତାକୁ ଦେଖେଇଦେବ ସେ ଦୋଷ ପୁଣି ପଡ଼ିଯିବ। ଗୁରୁଦେବ ସେ କହନ୍ତି ହାଉଲ ହାଉଲ ମାଉଲ ଗୁଡ଼ିକ ନାହିଁ ଛୁଆଟାକୁ ବାଡ଼ି ଦେଖିଲେ ସେ ହାଉଲ ମାଉଲ ହେଇ କାଟିବ, ଆଜିକାଲି ଛୁଆ ତ ଏମିତି କି କନ୍ଦା କନ୍ଦା କଟା ନାହିଁ, ଆଜିକାଲି ରାଗିକି ଛୁଆ ପଳାଉଛି, ଆଗରୁ ଛୁଆଙ୍କୁ ଖାଲି ବାଡ଼ି ଉଠିଲେ ସେ ମିଛରେ ପଡ଼ିବେ ହାଉଲ ମାଉଲ ଖାଇବେ ବାପଲୋ ଓଲୋ ହେଇକି ମିଛ ବାଜି ନଥିବ ବାଡ଼ି ବାଡ଼ି ପାହାଡ଼ ବାଜି ନଥିବ ସିଏ ହାଲ୍ଲା କରୁଥିବ ଏତେ ଜୋର ତା ଜେଜେ ଉଠିକି ଆସିବ ଏଇ ମୋ ଛୁଆ କାହିଁ ଏତେ ମାରିଲୁ ଆଗଲୁ ଏଇ ତ ମୁଁ ତା ମା କହିବ ମୁଁ ମାରିନେ ବା ଛୁଆ ଚାଲା ଜାଣିଛି ହାଉଲ ମାଉଲ ଖାଏ ସେ ତ ଆର୍ଟିଫିସିଆଲି ଯିବ ସେଇଭଳିଆ ଏତେ କଷ୍ଟ ପାଉଛି ମାୟାର ଭୋଗଟା ଗୋଟେ ଭୟ ଜିନିଷ କିନ୍ତୁ ଜୀବକୁ ମାୟା ଦେଖ ଭୋଗ ଯେତେବେଳେ ତୁମେ ଭୋଗ କରିବ ଗୋଟେ ଭୟ ରହିଛି ଜୀବ ଭୋଗୀ ନୁହେଁ ନା ସେ ଭୋଗ କେମିତି କରିବ ଚୋରଟା ଚୋର କାମଟା ଜୀବ କ'ଣ ଭୋଗୀ ନୁହେଁ ସେବି ଯେମିତି ଆମେ ପ୍ରସାଦ ଆଶାରେ ପ୍ରସାଦ ପାଇବା ଆଜିକାଲି ଆମେ କହୁଛୁ ପ୍ରସାଦ ସେବନ କରିବା ଆସନ୍ତୁ ପ୍ରସାଦ ସେବନ କୁହନ୍ତି ନା ଆଉ କାର୍ଡ ଗୁଡା ଲେଖା ହଉଛି କ'ଣ ଲେଖା ହଉଛି ପ୍ରସାଦ ସେବା ସେଥିରେ ଲେଖିଲେ ପ୍ରସାଦ ସେବା କରିତ ହଏ ସକଲ ପ୍ରପଞ୍ଚ ସେଠି ସେବାଟା କହିଲେ ନା, ସେବାଟା କ'ଣ? ଭୋଗ ବୁଦ୍ଧି ଦେଇଛ ବୋଲି, ଆମର ତ ପ୍ରଥମ ଭୋଗ ବୁଦ୍ଧି ଯାଇକି ପନିର ହବ, ଆଜି ଏଇଟା ଆଡମ୍ କରିବା, ଭୋଗ ବୁଦ୍ଧି ହେଲେ ତ ଭୋଗ ଲଗେଇଲ, ତୁମେ ଭୋଗ ବୁଦ୍ଧି ତୁମେ ଭୋଗ ଲଗଉଛ, ଭୋଗ ବୁଦ୍ଧିରେ ଭୋଗ ଲଗେଇଲେ ତା ଫଳଟା କ'ଣ? ତୁମର ଭୋଗ ବୁଦ୍ଧି ଆସ, ଏଟା ଭୋଗ ବୁଦ୍ଧି ନା ଆଉ ଭୋଗ କରାଯାଏ ନା, ଭୋଗୀ ହଉଛନ୍ତି କେବଳ କୃଷ୍ଣ। ଆମେ ସେଥିପାଇଁ ତାକୁ ସେବା କୁହାଗଲା, ଉଚ୍ଛିଷ୍ଟ ଭୋଜି ଭଳିଆ ଆମେ ଉଚ୍ଛିଷ୍ଟ ଭୋଜନ କରୁଛ, ଗୋଟେ ସେବ୍ୟ ସେବକଙ୍କର ଉଚ୍ଛିଷ୍ଟ। ଏ ଯୋଉ ଭୋଗ ବୁଦ୍ଧିଟା ରହୁଛି ସେଇଟା ତ ଖାଇଗଲା ଆଉ, ବଡ଼ ମାନେ ବିପଦରେ ପକେଇ ଦେବ ଯିବୁ। ତେଣୁ ଯୋଉ ଆବରଣାତ୍ମିକ କ୍ରିୟା ରହିଲା ତାକୁ ସବୁବେଳେ ଆବରଣ କରି ରଖିବ, ସେ ଯେତେବେଳେ ଟିକେ ଚାହିଁବ ବାହାରିବା ପାଇଁ, ପ୍ରକ୍ଷେପାତ୍ମକ କ୍ରିୟାର କାର୍ଯ୍ୟ କ'ଣ ରହିଲା? ତାକୁ ସବୁବେଳେ ବିଭିନ୍ନ ଦୋଷ ଦେଖି ଗୋଟିଏ ଜିନିଷ ରହିଲା, ତାକୁ ସାଧୁ ସଙ୍ଗଟା କଷ୍ଟ ଲାଗିବ, ଅସତ ସଙ୍ଗଟା ଭଲ ଲାଗିବ। କାହିଁକି ଲାଗୁଛି? କାହିଁକି ଲାଗୁଛି? ଗୋଟେ ଅସତ ସଙ୍ଗର ଏଇ କଥା କହୁଥିଲି, ଅସତ ସଙ୍ଗରେ କ'ଣ ଅଛି? ଭୋଗ ଜିନିଷଟା ରହିଛି ସେଠି, ତୁମେ ସାଧୁ ସଙ୍ଗରେ ତୁମେ ଭୋଗ କରିପାରିବ ନା, ଟିକେ ଭୋଗ କଲେ ଆଉ ତୁମକୁ କିଏ ଛକିବ? ଏଇ ବେଶୀ ପ୍ରସାଦ ଖାଇଦେଲା, ଏଇ ଏଇଆ କଲା, ଏଇ ଶୋଇକି ରହିଲା, ଏଇଠି ଏଠି ଭୋଗ କରିପାରିବନି। ମାନେ ସାଧୁ ସଙ୍ଗରେ କିଏ ଭଜନ କରୁ ନ କରୁ ସେ ମାୟାରେ ବେଶୀ ପଶିପାରିବନି, ସେ ତା ମୁଣ୍ଡରେ ଯାହା ରହିଥିବ ଦିଅ ପଶିବା ମଧ୍ୟ ବାବା ଜିରିଲ ହାଲା ଗୋଲା କରିବା ଆଉ, ହେ ବେଶୀ ଖାଇଲା, ହେଇ ଭାଇ ଫୋନ ଲୋକ ପିଲାନି, ହେଇ ସେ ପଇସା ନଷ୍ଟ କରିଦେଲା, ହେଇ ଭଲ ପିନ୍ଦେଲା, ହେଇ ଭଲ ଖାଇଲା, ତ ସବୁବେଳେ ତା ପଛରେ ହେବେ ସାଧୁ ସଙ୍ଗରେ ସେଥିପାଇଁ ଯିବୁ ରହିଲେ ସେ ଆଉ ଯେତିକି ଭଜନ କରୁ ନ କରୁ ଆଉ ତଳକୁ ଖସିବ ନାହିଁ, କାହିଁକି ନା ଏଠି ଭୋଗ ବେଶୀ ତୁମକୁ ଦିଆଯିବ। ଆଉ କୃଷ୍ଣ ବି ଅଛନ୍ତି ନା, କୃଷ୍ଣ ଦେଖିବା ଜୀବଟା ଯଦି ଭୋଗ କରିବା ପାଇଁ ଚାହିଁ ଦଣ୍ଡ ଦେବେ ତାକୁ ଉନ୍ମୁଖୀ କରେ ମୋ ପାଖରେ ରହୁଛି। ମାୟାରେ କ'ଣ ନା, ମାୟାକୁ ପଳେଇଗଲେ ସାଧୁ ସଙ୍ଗର ନ ରହିଲେ, ସାଧୁ ସଙ୍ଗର ଆବରଣ ବା ସ୍ପିୟର ଭିତରେ ଆମେ ନ ରହିଲେ ମାୟାଟା କ'ଣ କରିବ ନା, ସେଠି ତୁମେ ଗୋଟେ ଜଣେ ଭୋଗୀ, ସେଠି ଭକ୍ତିଟା ବି ଭୋଗ, ଭୋଗଯୁକ୍ତ ଭକ୍ତି ଆଉ, ଭୋଗଯୁକ୍ତ ଭକ୍ତି ତିନି ପ୍ରକାର ଭକ୍ତିର ବି ଭାବଟା ଭାବଟା ତିନି ପ୍ରକାର, ଗୋଟେ ଭୋଗଯୁକ୍ତ ଭକ୍ତି, ଗୋଟେ ତ୍ୟାଗଯୁକ୍ତ ଭକ୍ତି, ତ୍ୟାଗ କରିଦେଇକି ସେ ସବୁ ତ୍ୟାଗ କରିଦିଅନ୍ତି, ସବୁ ଗୃହ ସବୁ ଧନ ସମ୍ପତ୍ତି ସବୁ ସବୁ ତ୍ୟାଗ କରିଦେଇକି ସେ ଭକ୍ତି କରିଥିଲେ, ତ୍ୟାଗଯୁକ୍ତ ଭକ୍ତି, ଯେଉଁଟା ସାମୂହିକ ଭାବରେ ଗୋଟେ ଗୋଟେ ବୈରାଗ୍ୟ ଆସେ, ଲୋକମାନେ ଛାଡ଼ି ଦେଇକି ଆସି ମନ୍ଦିରରେ ରହିବେ ବା ନିଜ ମଠ କରି କେଉଁଠି କ'ଣ ରହିବେ, ତ୍ୟାଗ ତାଙ୍କର ଭକ୍ତିଟା ଯୋଉ ଭକ୍ତି ଯୋଉ କରୁଛନ୍ତି କୋଉଠୁ ଉଦ୍ରେକ ସ୍ଥାନଟା କୋଉଠି ତ୍ୟାଗରୁ, ସଂସାର ବିରକ୍ତି ଗୋଟେ ତ୍ୟାଗ ଆସିଲା ସେ କଲେ, ଭୋଗ ସାଙ୍ଗରେ ଭକ୍ତିଟା ମିଶିଲେ ତ୍ୟାଗଯୁକ୍ତ ଭକ୍ତିରେ ଗୋଟେ କ'ଣ ହୁଏ, ଗୋଟେ ସନ୍ତୋଷ, ମାନେ ଠାକୁରଙ୍କୁ ଡାକୁଛି ଭକ୍ତି, କିନ୍ତୁ ଭକ୍ତିର ତୃତୀୟ ଅବସ୍ଥା ଯୋଉଟା ସେଟା ହଉଛି ସେବାଯୁକ୍ତ, ସେଟା ଭୋଗ ନାହିଁ କି ତ୍ୟାଗ ନାହିଁ, ମୁଁ କୃଷ୍ଣଙ୍କର ଯାହା ବି ସବୁ କୃଷ୍ଣଙ୍କର ସୁଖ ଦୁଃଖ ବି କୃଷ୍ଣଙ୍କର, ସେଇଟା ହଉଛି ପ୍ରକୃତ ଭକ୍ତିର ସ୍ଥିତି। ଏଇ କଥା କହିଦେଲେ ଜୀବ ସବୁବେଳେ ମାୟାର କାର୍ଯ୍ୟ ରହିଲା, ସେ ସାଧୁଗୁରୁଙ୍କ ପାଖରେ କେତେବେଳେ ଯିବ କ୍ରିୟାଟା ଲଗେଇବ, ପ୍ରକ୍ଷେପାତ୍ମକ କ୍ରିୟା ମାନେ ତାକୁ ସବୁବେଳେ ସାଧୁ ସଙ୍ଗରୁ ବିମୁଖ କରିବ, ତାକୁ ଚେଷ୍ଟା କରିବ, କାହିଁକି କାହିଁକି ମାୟା କାର୍ଯ୍ୟ କରୁଛନ୍ତି? ସୁନାଟାକୁ ଯଦି ତୁମେ କଣ ହେଇଟାକୁ କୁହନ୍ତୁ ପକାନ୍ତି ଏସିଡ୍ ଦେଇକି ନା କଣ ତାକୁ ଆଉଟିବେ, ଏସିଡ୍ ଦେଇକି ଟେଷ୍ଟ କରିଦେଲେ ଏତେ କ୍ୟାରେଟର ସୁନା, ମାୟାଙ୍କର କାମ ସେ, ବିଶେଷ କରି ଭକ୍ତମାନଙ୍କୁ ସେ ସବୁବେଳେ ପ୍ରକ୍ଷେପାତ୍ମକ କ୍ରିୟା ଲଗେଇବେ, ସେଇଟାକୁ ତୁମେ ପାର ଭଳି ଆବରଣାତ୍ମକ କ୍ରିୟା ପ୍ରକ୍ଷେପାତ୍ମକ କ୍ରିୟା ଏ ଦୁଇଟା ଯୋଉ ମାୟାଙ୍କର ବୃତ୍ତି ହେଲା ବହିରଙ୍ଗ ଶକ୍ତି। ଆଚ୍ଛା ଆକୁ ଜୀବ ପାର ହେଇପାରିବ କି ପାର ହେଇପାରିବନି? ସେ ନହେଲେ ସେ କେତେ ଉନ୍ନତ ସାଧୁଗୁରୁ ବୈଷ୍ଣବଙ୍କର ଦୋଷ ଦେଖିଦେବ, ପ୍ରକ୍ଷେପାତ ଏଟା ହଉଛି ପ୍ରକ୍ଷେପାତ୍ମକ କ୍ରିୟାର କାମ କାର୍ଯ୍ୟ, ତ ପସନ୍ଦ ଲାଗିବନି, ଆରେ ତୁମକୁ ପସନ୍ଦ ଲାଗୁନି ଯେ ଅନ୍ୟମାନଙ୍କର ଆମେ ଜାଣିବା ଦରକାର, ମାନେ ସାଧୁଗୁରୁଙ୍କର ତାଙ୍କର ବୟସ କେତେ, ସେ କେତେ ଦିନ ଭଜନ କରୁଛନ୍ତି, ତାଙ୍କର ସମର୍ପଣ କ'ଣ ଅଛି, ତାଙ୍କର ତ୍ୟାଗ କ'ଣ ଅଛି, ମୋର ସ୍ଥିତିଟା କ'ଣ, ମୋର ସ୍ଥିତିଟା କ'ଣ? ଆମେ ଅନ୍ୟକୁ ଯୋଉ କହୁଛେ ଯଦି ନିରପେକ୍ଷ ବିଚାର କରି ଦେଖିବା, ତାଙ୍କ ସ୍ଥିତି ଠାରୁ ଆମ ସ୍ଥିତି ନିଶ୍ଚିତ ଖରାପ, ତାଙ୍କ ସ୍ଥିତି ଠାରୁ ଆମ ସ୍ଥିତିଟା ବହୁତ ଖରାପ, ଯିବ ପୁଣି ତାଙ୍କ ଦୋଷଟା ଦେଖିଦେବ, କାହିଁକି ଦେଖିଦେଉଛି ଏ ବୃତ୍ତି କାହିଁକି ଆସୁଛି, ପ୍ରକ୍ଷେପାତ୍ମକ କ୍ରିୟା ସେ ମାୟାଟା ଲାଗିକି ରହିଛି ଆଉ। ଦୁଇଟା ବୃତ୍ତିକୁ ଯୋଉ କେଉଁ ଦୁଇଟା ବୃତ୍ତି, ଆବରଣାତ୍ମିକା ଆଉ ପ୍ରକ୍ଷେପାତ୍ମିକା, ଏ ଦୁଇଟା କ୍ରିୟାକୁ କେତେବେଳେ ଯିବ ଅତିକ୍ରମ କରିବ, ସବୁଠୁ ଶକ୍ତି ଦରକାର, ତେଣୁ ଅନ୍ତରଙ୍ଗା ଶକ୍ତି ଆସିଲେ, ଅନ୍ତରଙ୍ଗା ଶକ୍ତି କାହାର, ରାଧାରାଣୀଙ୍କର, ଅନ୍ତରଙ୍ଗା ଶକ୍ତି ହେଲା ରାଧାରାଣୀଙ୍କର। ଆମେ ଜୀବଶକ୍ତି, ଜୀବ ନା ଆମେ ଆଉ ଆମକୁ କୃପା ଡାଇରେକ୍ଟ ମାୟା କାହାର ଆସିଲେ କେଉଁଠି ଆସିଲେ? ବଳରାମ ଯେତେବେଳେ କାରଣ ଏଇ ଯୋଉ ସୃଷ୍ଟି ଆରମ୍ଭ କଲେ, ମହାସଂକର୍ଷଣ ହେଲେ, ସଂକର୍ଷଣ ହେଲେ, ଏ ସଂକର୍ଷଣ ହେଲେ, ମହାସଂକର୍ଷଣ ହେଲେ, କାରଣ ସେ ବିଷ୍ଣୁ ଗରଦ ସେ ବିଷ୍ଣୁ ସେ ବିଷ୍ଣୁ କୃଷ୍ଣ ପାଇତେନେ, ସେ ପର୍ଯ୍ୟନ୍ତ ପ୍ରାଧାନ୍ୟ କୃପା କରିବେ। ତେଣୁ ବଳରାମ ଦେଖିଲେ, ସେଥିପାଇଁ ଯୋଉ ଗୁରୁ ଆସନ୍ତି, ଯୋଉ ଭଗବାନଙ୍କର ପାର୍ଶ୍ୱଦ ମାନେ ଆସନ୍ତି, ତାଙ୍କ ପାଖରେ ଦୁଇଟା ଶକ୍ତି ଥାଏ, ଗୁରୁଙ୍କ ପାଖରେ ଦୁଇ ଶକ୍ତିର ଗୁରୁତତ୍ଵଟା, ଦୁଇଟା ତତ୍ଵ ରହିଲେ ନା ଆମର, ଗୋଟେ ରହିଲେ ନିତ୍ୟାନନ୍ଦ ବା ବଳଦେବ ତତ୍ଵ, ଆଉ ଗୋଟେ ରହିଲେ ରାଧା। ତେଣୁ ଗୁରୁ କିଏ ସେ? ତେଣୁ ଗୁରୁଙ୍କ କେଉଁ ତତ୍ଵ କାହାର ସେ? ଏଣେ ଶାସ୍ତ୍ର କହୁଛନ୍ତି ନିକୁଞ୍ଜ ଜୀବନ ରତିକାରି ସିଦ୍ଧି, ଏଣେ କହୁଛନ୍ତି ଆଦି ଗୁରୁ ହେଲେ ନିତ୍ୟାନନ୍ଦ ବଳରାମ। ଉଲ୍ଟା ହେଇଯିବ ସିଦ୍ଧାନ୍ତ ନାହିଁ, ଗୁରୁଦେବ କହିଛନ୍ତି ଶାସ୍ତ୍ର ବି ସିଦ୍ଧାନ୍ତ ସେ, ଗୁରୁଦେବଙ୍କ ଲେକ୍ଚର ଗୋଟେ ଶୁଣୁ ନାହିଁ, ତାଙ୍କର ତ ଦୁଇଟା ଶକ୍ତି ରହିଛି, ରାଧାରାଣୀଙ୍କର ନିତ୍ୟାନନ୍ଦ। ତେଣୁ ଜୀବକୁ ଫାଷ୍ଟ ସାବର ପ୍ରଥମ କୃପାଟା କଣ କରିବେ? ଆଗେ ଜୀବଟା ମାୟା, ଏଇ ବଳରାମଙ୍କର ଶକ୍ତି ସେ ରଖିଛନ୍ତି, ତାଙ୍କରି ଶକ୍ତି ତାଙ୍କୁ ବାନ୍ଧିଥିଲା, ବଳରାମଙ୍କ ଶକ୍ତି ମାୟା ଶକ୍ତି ଆବରଣିକା ପ୍ରଖ୍ୟାତ ବାନ୍ଧିଥିଲା। ବର୍ତ୍ତମାନ ସେଇ ବଳରାମଙ୍କର ଅନ୍ତରଙ୍ଗ ଶକ୍ତି ଆସିବ, କଣ କରିବ? ମାୟା ଜୀବକୁ ଉଦ୍ଧାର କରିବ, ମାୟା ଶକ୍ତି, ଏ ଗୁରୁଙ୍କର ପ୍ରଥମ କୃପା। ପୁଣି ଥରେ ଗୁରୁଙ୍କ ଜଣେ ଆନୁଗତ୍ୟ କରି, ଆନୁଗତ୍ୟ ରହିକି ଭଗବାନଙ୍କର ସେବା କରି ଗୁରୁଙ୍କୁ ପ୍ରସନ୍ନ କଲା, ପୁଣି ଗୁରୁଙ୍କର ଦ୍ୱିତୀୟ କୃପା, ଯୋଉ ରାଧାରାଣୀଙ୍କର ଯୋଉ ଶକ୍ତି, ସିଏ ନିକୁଞ୍ଜ ସେବା, ନିକୁଞ୍ଜର ଯୋଉ ସେବା ପାଇବାର ଯୋଉ ଅଭିଳାଷ, ସେଟା ଗୁରୁ ପ୍ରସନ୍ନ ହେଲେ ପ୍ରଦାନ କରେ। ତେଣୁ ଯେଉଁ ଶକ୍ତିଟା ଆମକୁ ବାନ୍ଧିଛି, ବହିରଙ୍ଗା ଶକ୍ତି ଆମକୁ ବାନ୍ଧିଛି, ତେଣୁ ଅନ୍ତରଙ୍ଗା ଶକ୍ତିଟା ଆମେ ନ ପାଇଲା ପର୍ଯ୍ୟନ୍ତ, ଗୁରୁ କୃପା ନ ପାଇଲା ପର୍ଯ୍ୟନ୍ତ କେବେ ହେଲେ ଏଇ ଦୁଇଟା ଶକ୍ତିକୁ ଜୀବକୁ ଏଇ ଏଇ ଶକ୍ତିଟା ଦୂରେଇକି ନେଇଯିବ। ସେ କରେ ଗୁରୁର ସେବନ ମାୟା ଜାଲ ଛୋଟେ ପାଏ କୃଷ୍ଣର ଚରଣ, ଆଉ ଉପାୟ କିଛିଟା ନାହିଁ, ତୁମେ ସିଦ୍ଧାନ୍ତଟାକୁ ନ ଧରିଲେ ତୁମେ ବାଟ ପାଇବନି, ତୁମେ କେତେ ଭଜନ କର, କୁଆଡେ ବୁଲ, କେଉଁ ଧାମ ରୁହ, କେଉଁଠି କଣ କର, ଆରେ ଏଇଟା ଶକ୍ତିର କଥାଟା ନା, ଏଟା କଣ ଗୋଟେ ସ୍ଥାନର କଥା ନା, ସ୍ୱରର କଥା ନା, ଏଟା କିଛି କାମ ଦେବନି, ଏଟା ଧାମଟା କେଉଁ ଶକ୍ତି, ଏଟା ସନ୍ଧିରି ଶକ୍ତି ନା, ସବୁ ଶକ୍ତିର ପ୍ରକାଶ ନା, ଆଉ ସ୍ଥାନଟା କାଇଁ ଦେଖୁଛ ତୁମେ, ଯେଉଁ ଯେଉଁ ଜିନିଷ ରହୁଛ ସେ ଧାମଟା ଭଗବାନଙ୍କର ସନ୍ଧିନୀ ଶକ୍ତିର ପ୍ରକାଶ ନା, ସେଟା ଶକ୍ତିର ପ୍ରକାଶ ନା, ଆଉ ଯେତେବେଳେ ଆମେ ଅନ୍ତରଙ୍ଗ ଶକ୍ତି କୃପାଟା ନ ପାଇବା, ଆମେ ସେ ଧାମର ମହିମାଟା କେବେ ବି ଜାଣିପାରିବେ? ଲକ୍ଷ ଲକ୍ଷ ଲୋକ ଧାମ ରହୁନାହାନ୍ତି କି, ରହିଲେ କଣ ଧାମର ମହିମା ବୁଝିପାରିବେ? ବୁଝିପାରିବେ ଶକ୍ତିଟା ଜିନିଷ, ସବୁ ଜିନିଷ ଗୋଟେ ଶକ୍ତି, ଏନର୍ଜିଟା, ଏନର୍ଜିଟାକୁ କେମିତି ତୁମେ ଗୋଟେ ହାୟର ଏନର୍ଜି ତୁମେ ପ୍ରାପ୍ତ ହେଲେ ଜାଣିପାରିବ ଲୋୟର ଏନର୍ଜି କଣ, ବା ହାୟର ଏନର୍ଜିଟା କଣ, ଶକ୍ତି ଜିନିଷ ଗୁଡା ସବୁ ଶକ୍ତିର ପ୍ରକାଶ ନା, ଆଉ କିଛି ଜାଣି ହବନି ଯିବ। ତେଣୁ କଣାଦି କାଳରୁ ସେ କଷ୍ଟ ପାଇବେ ଆସୁଛି ନା ମାୟା ଦ୍ଵାରା, ସେ କାନ୍ଦେ, ଏଇ ଯୋଉ କେମିତି କନେକ୍ଟେଡ୍ ହେଇକି ସବୁ ରହିଛି ତତ୍ଵ ଗୁଡାକ, ଆମକୁ କାହିଁକି ଏତେ ଏତେ ଗୁରୁତ୍ୱ ଲାଗୁନି କି, ଆମ ପାଇଁ ସାଧୁଗୁରୁ ସବୁ ବ୍ୟବସ୍ଥା କରିଦେଇ ଯାଇଛି, ବ୍ୟବସ୍ଥା କରିଦେଲା ପରେ ପୁଅ ଖଟିକି ଯୋଉ ଧନ ରୋଜଗାର କରିଥିବ, ବାପା ଗୋଟେ ଦୁଇ ଏକର ଜମି ରଖିଥିବେ, ତାପରେ ସେ ସେଥିରେ ଖଟିକି ଘର କରିକି ସେ ଅର୍ଥଟା ବୁଝିବ, ସବୁ ବୁଝିପାରିବ, ଯିଏ ସବୁ କରିଦେଇ ଯାଇଛନ୍ତି ତୁମେ ତାକୁ ଗୁରୁତ୍ୱ ଲାଗୁନି ସେ ନେଇକି। ଆଉ ଆଗରୁ କଣ, ଆଗରୁ ମୁଣ୍ଡ ପିଟି ପିଟି ଜଣେ ସାଧୁଙ୍କୁ ସେ ପାଉଥିଲେ, କେତେ ଭଗବାନଙ୍କୁ ଡାକୁଥିଲେ, କେତେ ଗୁରୁଦେବଙ୍କର, ଏଇ ଯୋଉ ଗୁରୁଦେବଙ୍କର କଥା, ଗୁରୁଟା ଗୁରୁ ଖୋଜିବା ପାଇଁ ସେ କେତେ ଗୁରୁ ଥିଲେ, କେଉଁଠି କେଉଁ ହିମାଳୟ, କାରଣ ସେ ଜାଗା ଖୋଜୁଛନ୍ତି, ତାଙ୍କର ମହାପ୍ରଭୁଙ୍କ ଶିକ୍ଷା ଥିବ, ମହାମନ୍ତ୍ର ଥିବ, ଭାଗବତ କଥା ଥିବ, ମୁଁ ସେଇଠି ତାଙ୍କୁ ଗୁରୁ ରୂପରେ ଗ୍ରହଣ କରିବି। ବୈଷ୍ଣବ ଜିନିଷଟା ଓଡ଼ିଶା ନାମରେ ଏଟା ଅଛି ନା, ଭାଗବତ ନିଶ୍ଚିତ ଥିବ, ଆଉ ମହାମନ୍ତ୍ର ଥିବ, ଆଉ ମହାପ୍ରଭୁଙ୍କ ଶିକ୍ଷାଟା ଥିବ, ଗୁରି 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 ଗଲେ ଗୁରୁ ପାଇବା ପାଇଁ, ଯେ କିଛି କଷ୍ଟରେ ପାଇଛି ତାର ମୂଲ୍ୟଟା ସେ ବୁଝିବ, ତେବେ ଏ ଶକ୍ତିର ଜିନିଷ ନା ସେ ଉପଲବ୍ଧି କରିପାରିଲା, ହଁ ଇଏ ଗୁରୁ ଶକ୍ତି, ଭଗବତ ଶକ୍ତି। ସେଥିପାଇଁ ଆଜି ଆରମ୍ଭ ହେଇଥିଲା କେତେରେ, କେତେ ବର୍ଷ ପଡ଼ିକି ରହିଲା, 16 ବର୍ଷ ନା 15-16 ବର୍ଷ କି କେତେ ଖାଲି ପଡ଼ିକି ରହିଗଲା, ମନ୍ଦିର ଫାଉଣ୍ଡେସନ ପଡ଼ିକି ଅଧା କାମ ହେଇକି ସେମ୍ ପଡ଼ିକି ରହିଲା, ପଇସା ନା 16 ବର୍ଷ। ଆଜି ଆଜି ଇଣ୍ଡିଆ ଭିତରେ କେତେଟା ମନ୍ଦିର, ପ୍ରଭୁପାଦଙ୍କର ମନ୍ଦିର କେଉଁଟା କଣଟା ଥିଲା, ବମ୍ବେ, ମାୟାପୁର, ବୃନ୍ଦାବନ, ବାସ। ପ୍ରଭୁପାଦ ଗଲା ପରେ ଇଣ୍ଡିଆରେ କେହି ଆଉ ମନ୍ଦିର ତିଆରି କରିନଥିଲେ, ସେତେବେଳକୁ ଏ ଟେକ୍ନୋଲୋଜି ଥିଲା, ସେତେବେଳେ ଇଏମ୍ ପିଲା ଆସୁଥିଲେ କି, ସେତେବେଳେ ଇସ୍କନ କିଏ ଜାଣିନଥିଲେ, ଇସ୍କନ କେତେବେଳେ କେବେ ଜାଣନ୍ତି, ବହି, ମୁଁ ଯେତେବେଳେ ଇସ୍କନ ପିଲା ଆମେ ଜାଣିନଥିଲୁ, ଆମେ କେବଳ ବହି ଦେଖିଲେ ଇସ୍କନ ଗାଡି, ବାବୁରି ଗୁଡା କଣ ଗାଡିରେ ସବୁ ବସୁଛନ୍ତି ବହି ପତ୍ର ବିକୁଛନ୍ତି, ଆମେ ଖାଲି ସେତିକି ଜାଣୁ, ଆଉ କେହି ଜାଣିନଥିଲେ କିଛି। ଇଏ ବହି ବିକନ୍ତି କୀର୍ତ୍ତନ କରନ୍ତି ଏତିକି, ଇସ୍କନକୁ ଆଉ କେହି ଜାଣିନଥିଲେ କିଛି। ଇଏ ବହି ବିକନ୍ତି କୀର୍ତ୍ତନ କରନ୍ତି ଏତିକି, ଇସ୍କନକୁ ଲୋକ ଏତିକି ଉଡେ ହେଇଗଲେ, ଲୋକ ଏତିକି ଉଡେ ହେଇଗଲେ, ଯେଉଁଠି କେତେ ମନ୍ଦିର ଖୋଲିଗଲେ, ଏଥିରେ ଏଥିରେ କିଛି ନାହିଁ। କାରଣ ଦେଶ ଫିଲ୍ଡ କ୍ରିଏଟ୍ ହେଇଗଲାଣି, ଟେକ୍ନୋଲୋଜି ଆସିଗଲାଣି, ପ୍ରଚାର ହେଲାଣି, ଏଥିରେ କିଛି ବାହାଦୁର ନାହିଁ। ତୁମେ କାଲି ଏଠୁ ଭାରି ପଳେଇବ, ତୁମର ଯିଏ କଣ୍ଟାକ୍ଟ ଅଛି ତାଙ୍କ ଫୋନ ନମ୍ବର ନେଇ ପଡ଼ିଲେ, ପ୍ରଭୁ ମୁଁ ମୋର ଏଠି ଗୋଟେ ମନ୍ଦିର କରିବି, ସିଏ ତୁମକୁ ଦେଇଦେବେ ଗୋଟେ ମନ୍ଦିର କରିଦେବ। ତୁମେ କଷ୍ଟ ପାଇଲ ନା, ବୁଝିପାରିବ ଯେ କଷ୍ଟ କରିଛି ଜାଣିବ। 15-16 ବର୍ଷ ମନ୍ଦିର ପଡ଼ିକି ରହିଲା ସେ, ତାପରେ ଧୀରେ ଧୀରେ ଗୁରୁଦେବ, ଆଉ ଗୁରୁଦେବ ସାଧୁ ଗୁରୁ ଚାଲିଗଲେଣି, ସେ ଗୁରୁଦେବଙ୍କୁ କହେ ଗୁରୁଦେବ ତାପରେ 15-16 ବର୍ଷ ତଳେ ଦରମା କେତେ ଥିଲା, 5-7 ହଜାର ଟଙ୍କା ଲୋକ 10 ମାସ 8-10 ହଜାର ପାଉଥିଲା, କିଏ ଟଙ୍କା ଦେବ, ଲକ୍ଷ ଲକ୍ଷ ଟଙ୍କା ଦେବ, ପୁଣି ଇସ୍କନ ମନ୍ଦିର ଫାଉଣ୍ଡେସନ ପଡ଼ିଛି, କିଏ ଦେବ ପଇସା। ଗୁରୁଦେବ କହିବାରେ ମୋ କଥା କିଏ ଶୁଣିବ, ମୁଁ କଣ ପ୍ରଭୁପାଦ ମୋ ଗୁରୁଦେବ ସେ ଭଗବାନ ବାବା, ସେ ବାବା ବୋଲି ବାବା, ତୁମେ ବିଦେଶ ନ କଲେ କେମିତି ହବ, ବିଦେଶ ନ କଲେ ହବନି। ପୁଣି ପ୍ରଭୁପାଦଙ୍କର ଏମିତି ଆରେଞ୍ଜମେଣ୍ଟ ରହିଲା ବୋଲିକି ଆସି, ତାପରେ ଏଇ ଭଗବାନ ଦୟାରୁ ସେ ବୋଲି ଏଇ ଯୋଉ ମନ୍ଦିରଟା ଭୁବନେଶ୍ୱର ମନ୍ଦିରଟା, ପ୍ରଭୁପାଦଙ୍କର ମନ୍ଦିର 3ଟା ମନ୍ଦିର ଥିଲା, ଭୁବନେଶ୍ୱର ମନ୍ଦିର କୋଉଟା ହେଲା, ଇସ୍କନ ମନ୍ଦିର ଯୋଉ ହେଲା ଚତୁର୍ଥ, ଚତୁର୍ଥ ମନ୍ଦିର ଯୋଉ ଗୋଟେ ଫୁଲ୍ ଫ୍ଲେଜ୍ ଟେମ୍ପୁଲ ଯୋଉଟା ଯାହା କୁହାଯାଏ ଆମ ଆମ ଇସ୍କନ ଟର୍ମ ଫୁଲ୍ ଫ୍ଲେଜ୍ ଟେମ୍ପୁଲ, ସେଥିରେ ସବୁ ଆକ୍ଟିଭିଟିଜ ଥିବ। ସେତେବେଳେ ଗୁରୁଦେବ 1991 ମସିହାରେ କେତେ ବର୍ଷ ହେଲା, 15-17 ବର୍ଷ ପୂର୍ବରୁ ଷ୍ଟାର୍ଟ ହେଇଥିଲା, ସେଇ ସମୟରେ ଏଇ ଜିନିଷଟାକୁ ସେ କରିଥିଲେ। କେତେ କଷ୍ଟ ସେ ମନ୍ଦିର, ଏ ମାର୍ବଲ ଦେଖି ବର୍ତ୍ତମାନ ସେ ମାର୍ବଲ ହଉଛି ସାକ୍ଷୀ, ବର୍ତ୍ତମାନ ମନ୍ଦିର ଯେ ସବୁ କେମିତିଆ ମନ୍ଦିର ହେଇକି ରହିଛି, ସେ ତ ସେ ମନ୍ଦିର ଦେଖି ଆମର ଏଡ଼ି ଏଡ଼ି ମାର୍ବଲ ପଡ଼ିଛି, ଏଡ଼ି ଏଡ଼ି କାହିଁକି କମ୍ ପଇସା, ଛୋଟ ମାର୍ବଲଟା କମ୍ ପଇସା, ପଇସା ନଥାଏ। ସେ ଚାଲିଗଲେଣି, ସେ ଭୂପତି ପ୍ରଭୁ ଯୋଉ ଥିଲେ, ଭୂପତି ପ୍ରଭୁ ଯୋଉ ଗଞ୍ଜାମର ବୁଢା ଜଣେ, ସେ ସମୟରେ ସେ 1,00,000 ଟଙ୍କା ଦେଇଥିଲେ, ସେ ସମୟରେ ସେ 1,00,000 ଟଙ୍କା ଦେଇଥିଲେ, ତାଙ୍କର ପଇସାରେ ପଇସା ନଥିଲା। ଗୁରୁଦେବ କହିଲା ମନ୍ଦିରଟା ଇନଗ୍ରେସନ ହବ, ଦେଖିବ ମନ୍ଦିର ଆଗଟା ପଡିଛି ବଡ ବଡ, କିଏ ମନ୍ଦିର ଯାଇ ବୁଲିକି ଚାଲି ଅସୁନା ଇସ୍କନ ମନ୍ଦିର ଭୁବନେଶ୍ୱର ଆଉ ହେଇଯାଇଛି, ଆଉ କିଏ କଣ କିଏ ଜାଣି ଜାଣି ସେଠି କଣ ହେଇଛି, ସେଠି ଯେ କେତେ ବଳିଦାନ କିଏ ଦେଇଛି ତ କିଏ କଣ ବୁଝିଛନ୍ତି, ଆଜିକି ଯାଉଛି କଣ ଇସ୍କନ ମନ୍ଦିର। ଏଇ ଯୋଉ ଆଗେ ଦେଖୁଛୁ ଆଗରେ ବଡ ବଡ ମାର୍ବଲ ପଡିଛି କି ନାହିଁ, ଆଗେ ସବୁ ବଡ ବଡ ପଡିଛି, ମନ୍ଦିର ପଛକୁ ଘୁରିଲା ଦେଖିବ, ସେତିକି ପକେଇବା ପଇସା ନଥିଲା, ସେତିକି ପଇସା ପକେଇବା ପଇସା ନଥିଲା। ମନ୍ଦିର ଭିତରେ ଆମେ ଯେତେବେଳେ ଅଲଟର କାମ କରିଦେଉଛୁ, ତାହା ବାହାର କରୁ ସେ ମାର୍ବଲକୁ, ଏଇ ନୂଆ ମାର୍ବଲ ପକେଇଛି ମୁଁ, ସେ ନଳିନୀ ମାତାଜୀ ବିଦେଶରେ ସେ ପଇସା ଦେଲା, ସେ ଅଲଟର କାମ ହଉଥିଲା, ମୁଁ ନିଜେ ସବୁ ତାଡ଼ିକି ସେ ଭିତର ମାର୍ବଲ ଦେଖିଲେ ଠାକୁର ମାର୍ବଲ, ତୋ ମୁଣ୍ଡ ଖରାପ ହେଇଯିବ, ପଇସା ନାହିଁ ପୁରୁ ଦେବ, ନାଇଁ ମତେ ଯିବି ପ୍ରେସର ଦେଲେଣି କରିବାକୁ ପଡିବ, ମନ୍ଦିର ଏତେ ଦିନ ପକେଇ ରଖିବନି। ସେତେବେଳେ ସେ ଭୂପତି ପ୍ରଭୁ 1,00,000 ଟଙ୍କା ଦେଲେ, 1,00,000 ଟଙ୍କାରେ ହବ କଣ ମାର୍ବଲ, କୋଉଠୁ ପୁଣି ରାଜସ୍ଥାନରୁ ଆସିବ, ସେ ଟିକି ଟିକି ମୁଁ ସବୁ ଶୁଣିଛି ହିଷ୍ଟ୍ରି, ଛୋଟିଆ 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 ଦେଖିବ ସବୁ ଟିକି ଟିକି ପିସ୍ ମାର୍ବଲ ପଡ଼ିଥିବ, ଚିତ୍ର ବିଚିତ୍ର ହେଇ ଛୋଟ ସବୁ ପଡିଛି, ପଇସା ନଥିଲା। ସାଧୁଗୁରୁଙ୍କୁ ସେ ସାହାଯ୍ୟ କରିଥିଲେ ନା, ସେତେବେଳେ ସେ ଦେଇଥିଲେ, ସେ ଏତେ ସିରିୟସ ଲୋକ ଭାରି ମଉଜ ମଜା ଲୋକ, ସେ ଏତେ ସିରିୟସ ଭଜନ ନୁହନ୍ତି, କିନ୍ତୁ ସେ ସରଦ ଛାଡ଼ିଲେ ଯେଉଁ କଣ ଭଜନ, ସେ ଭଜନ ସେ ଭାରି ମଉଜ ମଜିଲେ ସେ ଲୋକ, ସମସ୍ତେ ସାଙ୍ଗରେ ଆସିବ ମାନେ ମନ୍ଦିର ସମସ୍ତେ ଥଟା, ଗଞ୍ଜାମ ଲୋକ ଖାଲି ଥଟା ମଜା କରନ୍ତି, ମାନେ ଏମିତି ନୁହେଁ ମାନେ ଅତି ଖରାପ ଲୋକ ନୁହନ୍ତି, ମାନେ ପୁରା କାଳିଆ ଲୋକ, ସବୁ ମଜା କଥା କହିବେ, କେବଳ ହସିବା ଭଲ। ଏଇ କଥାଟା ପଡିଛି ଯୋଉ ଶକ୍ତି, ତ ଶକ୍ତିଟାକୁ ଯିଏ ଉପଲବ୍ଧି କରେ, କାରଣ ଗୁରୁଦେବ ବ୍ୟସ୍ତ କଣ ନଥିଲେ, ମୋ ଗୁରୁଦେବ ମତେ କହିଛନ୍ତି ତ ମନ୍ଦିରଟି କରିବାକୁ ପଡିବ, ସେ ସମୟରେ କିଛି ଟେକ୍ନୋଲୋଜି ନଥିଲା, କିଏ ଆଡଭାନ୍ସ ପାଠପଢା ପିଲା କିଏ ଥିଲେ, ବର୍ତ୍ତମାନ 18 ବର୍ଷର ପିଲାର ଯୋଉ ବୁଦ୍ଧି, ସେତେବେଳେ 50 ବର୍ଷ ଲୋକର ସେ ବୁଦ୍ଧି ନଥିଲା, ବର୍ତ୍ତମାନ ଯୋଉ 18 ବର୍ଷ 20 ବର୍ଷ ଛୁଆଙ୍କୁ କହିକି ସେ ପାଉଛନ୍ତି ଦେଉଛନ୍ତି, ଲୋକ କେତେ ମଜା କରିବ। ସେତେବେଳେ 1991 ମସିହାରେ କେତେ କଷ୍ଟ କରିକି ଗୁରୁ ସେ ଖୁସି ହେଲେ, ବହୁତ ଖୁସି ହଉଥିଲେ, ଯାହା ମୋ ଗୁରୁଙ୍କର କାମଟା ଜାଣିଥିଲେ ପୁରା ସ୍ଥିର କଲେ, ତ୍ରିକାଳ କି କଣ କହିଲେ, ଗୁରୁ ଗୋବିନ୍ଦ ତୁମେ 2ଟା କାମ ନ କରିବ ତ ମନ୍ଦିର ଚଳାଇ ପାରିବନି, ତୁମକୁ ଗେଷ୍ଟ ହାଉସ କରିବାକୁ ପଡିବ, ରେଷ୍ଟୁରାଣ୍ଟ କରିବାକୁ ପଡିବ, ଏଟା ନ କରିପାରିବ ତୁମେ ମନ୍ଦିର ଚଳାଇ ପାରିବନି। ସେ ଜାଣିଛନ୍ତି ସେ ତ ଭଗବାନଙ୍କର ଲୋକ, ଗେଷ୍ଟ ହାଉସ ତୁମେ ଯିବ, ଯୋଉ ଗେଷ୍ଟ ହାଉସ ଜଗିଛି, ମୁଁ ଯେତେବେଳେ 1991 ମସିହାରେ ସବୁ ଫାଙ୍କା ପଡିଥିଲା, ସେ ଅଧା ମାର୍ବଲ ଲାଗିଥିବ, ଖୋପଡ଼ା ଫୋପଡ଼ା ହେଇକି ପଡ଼ିଥିବ, ତାରଜାଲି ହେଲା ହେଇଥିଲା ମହିଳା ବେଳକୁ, ଆଉ 91 ମସିହାରେ ମହିଳା ତାର ତାରଜାଲି ଦେଖିଥିଲେ, 91 92 ଆଇଲେ ତାରଜାଲି ହେଲା। ଗୁରୁଦେବ ସବୁବେଳେ ବ୍ୟସ୍ତ ହଉଥିଲେ, ମତେ ପ୍ରଭୁପାଦ କହିଛନ୍ତି ଓଡ଼ିଶା ଓଡ଼ିଶାରେ ଓଡ଼ିଆ ବହିକୁ ଟ୍ରାନ୍ସଲେଟ୍ କରିବ, ମନ୍ଦିରଟାକୁ କୃଷ୍ଣ ବଳରାମ କହିକି ଯାଇଥିଲେ, କୃଷ୍ଣ ବଳରାମ ଜଗନ୍ନାଥ ବଳଦେବ ସୁଭଦ୍ରା ଗୌରନିତାଏ ବିଗ୍ରହ ପ୍ରତିଷ୍ଠା, ଆଉ ଜଗନ୍ନାଥ ଆସିବେ, ପ୍ରଭୁ କହିକି ଦେଇଯାଇଛି ଏଠି ଜଗନ୍ନାଥ ଆସିବେ, କୃଷ୍ଣ ବଳରାମ ଗୌରନିତାଏ ବ୍ରାସରେଟ ଏବେ ଓଡ଼ିଶାରେ ତିଆରି କରିବେ, ଆଉ ଗେଷ୍ଟ ହାଉସ୍ କରିବେ, ରେଷ୍ଟୁରାଣ୍ଟ କରିବେ, ପ୍ରଭୁ ମନ୍ଦିର ଚାଲିବ। ତ ଗୁରୁ କହିଦେଇଛନ୍ତି ଆଉ ଶକ୍ତିଟା ଆମକୁ ଗୋଟେ କଥା କହିଦେଲେ ଆମେ ତା ଦେହରେ ଯୋଡ଼ି ଦେବା, ହଁ ଏଠି କିନ୍ତୁ ଚାଲିବନି ଧର ମନ୍ଦିର, ଆମେ ଏଇଟା ଭିକା କରିଦେବା, ଏଇଟା କରିଦେବା, ତା କରିଦେବା, ନାଇଁ ନାଇଁ ଗୁରୁ କହିଦେଲି ମତେ ଆଉ, ସେ ଗୁରୁ ତ ମୋର ମନ ଅଛି, ଗୁରୁ ତ ନିଜେ ସେଇଠି ବସିକି ବାରଣ୍ଡା ଥିଲା, ବାରଣ୍ଡାରେ ସେଇଠି ବସିକି ମତେ ସରିଯିବ ସରିଯିବ, ଯାହା ତୁ ସବୁ ଯେତିକି ଅଛି ସରିଯିବ, ମତେ ଆହୁରି କଣ ହିସାବ ପତ୍ର ରହିବେ, କେତେ ତଳକୁ ପଳେଇ ଚାଲିବ, ପ୍ରଭୁ ଜାଣିପାରୁଥିଲେ, ଗେଷ୍ଟ ହାଉସ କରିବ, ରେଷ୍ଟୁରାଣ୍ଟ କରିବ। ମୁଁ ଏଇ ଉଦାହରଣ କାହିଁକି ଦଉଛି, ମୁଁ ଯେ ଏମିତି ସ୍ୱତନ୍ତ୍ର ଭାବରେ ଗୁରୁ ମୋର ଗୁଣଗାନ କରୁନି, ଏଇଥିପାଇଁ ଗୁଣଗାନ କରୁଛି, ଯିଏ ମତେ କହିଛନ୍ତି ଆଉ, ମତେ କହିଛନ୍ତି ତୁମେ ଯିବା କଲେକ୍ସନ, ଏ ମାତାଜୀ ମାନଙ୍କୁ ବୁଢୀ ମାତାଜୀ ମାନେ ଯାଉଥିଲେ କଲେକ୍ସନ କରିବା ପାଇଁ, ସେ ଦୁନିଆ ଆଉ ନାହିଁ, ସେ ସମୟ ବି ନାହିଁ। ଯୋଉ ଆମର ଯୋଉ ଯୋଉ ଆମର ଜଗତ ମହାପ୍ରଭୁଙ୍କର ମାତାଜୀ ହେରିକା, ଅନୁରାଧା ମାତାଜୀ ହେରିକା, ଏ ଯୋଉ ବୁଢ଼ୀ ମା ଆସିଲେ ରହିଥିଲେ ଯୋଉ ବୁଢ଼ୀ ମା, ଆଉ ଆଉ କେତେ ମାତାଜୀ ସବୁ ତାଙ୍କୁ ସେମାନେ ଯାଆନ୍ତି ସିଙ୍ଗାପୁର, ହଁ ଜଗନ୍ମୁନି ମାତାଜୀ ଥିଲେ, ଗୁରୁଦେବ କହିଲେ ତୁମେ ମତେ ସାହାଯ୍ୟ କରିବ ନା, ଆଉ ଶିଷ୍ୟ ହେଇଛ ତୁମେ ସାହାଯ୍ୟ କରିବ ନା, ଆଜିକାଲି ଏକ ପଠେଇବ ତୁମେ ଯାଆନି ଭିକ୍ଷା ଧରିକି ଆସିବ, ସେ ଯାଇକି ପୁଣି ସେଠି ସବୁ ସିଙ୍ଗାପୁର ହଉଛି ଭାରି ଷ୍ଟ୍ରିକ୍ଟ କଣ୍ଟ୍ରି, ସେଠି ପୁରା ଷ୍ଟ୍ରିକ୍ଟ ଚାଇନିଜ ଇଏ, ସେମାନେ ସେ ଦେଶରେ ଟିକେ କଣ ହେଲା ମାନେ ଜାଣିଦେଲେ ତୁମେ ପଇସା କଲେକ୍ସନ କରି ଭଲ ମନ୍ଦ କରି ତୁମକୁ ହଇରାଣ କରିବେ, କାହା ଗ୍ୟାରେଜରେ ଯାଇ ଶୋଇବେ, କୋଉ ଭକ୍ତ ଖାଇବା ପାଇଁ ହଇରାଣ, ଭଲ ମନ୍ଦ କରିକି ସେମାନେ ପୁଣି ଦୁଇ ମାସ ଯାଇନଥିବ, ଗୁରୁଦେବ କହିବେ ତୁ ଦୁଇ ମାସ ଯିବ ସିଙ୍ଗାପୁର କଲେକ୍ସନ କରିକି ଆଣିବ, ମୋ ଗୁରୁଦେବ କହିଛନ୍ତି ମୋର କମ୍ପ୍ଲିଟ, ତୁମକୁ ଆଉ ମାସରେ ବସିବ, ଆରେ ଆମେ ଆମେ କେମିତି ଚଳିବ ଏଠି, ଆମେ ଟିକେ କଥା ଶୁଣାନ୍ତୁ, ଏତେ କଣ ଏତେ ଏକୁଟିଆ ଏଠି ରହିବା ଏତେ କଷ୍ଟ, ଏନା ମନ୍ଦିର ଅଛି ନା କଣ ଅଛି, ଜାଣିଛନ୍ତି ପେଣ୍ଟିଂ ସେଲ୍ କରି ଫ୍ଲାଇଟ୍ରେ ସେଠି ସବୁ ବିକିବେ, ସେ ପୁଷାଣୀ ମନ୍ଦିର ଯାଇ ମନ୍ଦିର ରହିଛି, ଜାଣିଛି ନା ଯେ ଆଜି ମନ୍ଦିର ରହିଛି ଭୁବନେଶ୍ୱର ମନ୍ଦିର, ସେ ଜାଣିନଥିବେ ସେ ମନ୍ଦିରରେ କାହାର ଅବଦାନ ଅଛି, କାରଣ ଆମେ ଶକ୍ତିକୁ ଉପଲବ୍ଧି କରୁନୁ, ମାନେ ଭଗବାନଙ୍କ ଭଗବାନ ଯୋଉ ଆମେ କହୁଛେ ଭଗବାନ ହେଲେ ସ୍ଥଳେ ସୂର୍ଯ୍ୟ ଶକ୍ତି, ତୁମେ କଣ ଖାଲି ଭଗବାନ ପାଷାଣ ମୂର୍ତ୍ତି ଗୋଟେ ଭାବି ଦଉଛନ୍ତି, ଏଇ କୃଷ୍ଣ କେହି ବି ଜଗତର ଜଗତରେ କେହି ବି ଜଣେ ଶକ୍ତିକୁ ଉପଲବ୍ଧି କରୁଛି, ଆଦର୍ଶତା ଉପଲବ୍ଧି 1991 ଗୁଡେ ସେଟା କଲେ, ଆଉ ଆମେ ମୁଁ କେବେ ଗଲେ 96 ଗଲେ, 96 ରେଷ୍ଟୁରାଣ୍ଟ ବୋଧେ 94 ଇଏ ହେଲା ହେଲା ପ୍ରପତ କରିଯାଇଛି, ସେ ଜାଣିଥିଲେ ଏ ରେଷ୍ଟୁରାଣ୍ଟ ତମ ମନ୍ଦିର ଚଳିତ ସବୁ ଉପଲବ୍ଧି କରିଥିଲେ, ସେ ବହୁତ ଷ୍ଟ୍ରଗଲିଂ କରୁଥିଲେ ନା ମନ୍ଦିର ମତେ କରିବାକୁ ପଡିବ, ରେଷ୍ଟୁରାଣ୍ଟ କରିବି, କାରଣ ମୋ ଗୁରୁ କହିଛନ୍ତି ନା ଏଟା ଗୁରୁଙ୍କର ଆଦେଶ, ଏଇ କଥାରେ ପଡିବେ, ତାତେ ଗୁରୁ ତାତେ କୃଷ୍ଣ ଭଜେ କରେ ଗୁରୁର ସେବନ, ମାୟା ଜାଳ ଛୁଟେ ପାଏ କୃଷ୍ଣ ପାଠ ପଢେ, ଭଜନଟା କଣ ମୁଁ ପଚାରିକି କହିବି, କଣ ତୁମେ ଭଜନ କରିପାରିବ, ତ ମନ୍ଦିର ଅପରାଧୀ ହେଇଯିବ ଭଜନ କରିପାରିବନି ସବୁ, ଏ ସେଇ ପୁଣି ଏଇ ଯୋଉ କଥା ପଡିଥିଲା, ଏଇ ବଳରାମଙ୍କର ଶକ୍ତି ନିତ୍ୟାନଙ୍କର ଶକ୍ତି ଯୋଉଟା ହଉଛି ଅନ୍ତରଙ୍ଗ ସମୟ, ତ କି ବଳ ଅଛି ଦେଖିବା, ତୋର କି ବଳ ତୁମର ଅଛି ଦେଖିବା, ମାୟାକୁ ଛାଡ଼ିଦବ କେମିତି, ଏବେ ସେ ସମାଲୋଚନା କରୁନି, ଫୋନରେ ତା ପୂର୍ବ ବର୍ଷଟା ତା ପୂର୍ବ ବର୍ଷ ଆଉ ଗୋଟେ କଣ ବାତ୍ୟା ହେଲା, କେତେ ବର୍ଷ 70-80 ସେ ରହିଛନ୍ତି ବୃନ୍ଦାବନରେ, 70-80 ସେ ବୃନ୍ଦାବନରେ ସେ ରହିଛନ୍ତି, ସେଇଠିକାର ଲୋକ କୋଉଠି, ମୁଁ ତାଙ୍କ ମେସେଜରେ ଦେଖୁଥିଲି 3-4 ବର୍ଷ ତଳେ, ସେ କାନ୍ଦିଲେ ସେସବୁ ଓଡ଼ିଶାର ବାତ୍ୟା କଣ ବନ୍ୟା ଏମିତି ହେଇଗଲା, ପୁଣି କାନ୍ଥ ମନ ପଡ଼ିଲା, ସମ୍ବନ୍ଧଟା ଏତେ ସହଜ ଜିନିଷ ନୁହେଁ, ପ୍ରତିଭା କ୍ରିୟାଟା ଯୋଉ ମାୟା ରଖିଛି ନା ସୂକ୍ଷ୍ମ ଭାବରେ ଭାବସ୍ତର ତମ କଣ ତୁମକୁ ଫୁଟେଇ ଫୋପାଡ଼ି ଦେବ, ସିଏ ଆଉ ବୁଲି ଆସିବ ସାଙ୍ଗେ ସାଙ୍ଗେ, ଆଉ ଭାବସ୍ତର ଯଦି ନ ପହଞ୍ଚି ପାରିଲ ବୁଲି ଆସିବ ପ୍ରକ୍ରିୟା, ଦେଖୁନା ବିଷ୍ଣୁଙ୍କ ମାୟା ତାକୁ ହିଁ ଭାବ, ଏଇଟା ହିଁ ହଉଛି ଭକ୍ତି, କାହାର କ୍ରିୟା, ଏସବୁ ଆମ ହାତରେ ଅଛି, ଆମକୁ ଚେଷ୍ଟା କରିବା, ସେଥିପାଇଁ ଆମେ ଆଶ୍ରୟ କରୁଛେ, ପରମ୍ପରା ଆଚାର୍ଯ୍ୟଙ୍କ ଆଶ୍ରୟ କରୁଛୁ ମାନେ ଅନ୍ତରଙ୍ଗ ଶକ୍ତି ସେମାନେ ପ୍ରାପ୍ତ ହୋଇଛନ୍ତି, ସେ କେବଳ ଆଶ୍ରୟ କରୁଛି, ସେଇ ଶକ୍ତିଟା ହିଁ ଆମକୁ ପ୍ରୋଟେକ୍ସନ ଦବ, ନହେଲେ ଆଉ କିଛି ନାହିଁ, ଆଉ କିଛି ଦେଇପାରିବେନି, ଆମର ବୁଦ୍ଧି ଜ୍ଞାନ ବଳ ଏ କେତେ ଦେଖ ନା, ସେ କୁହନି କେତେ ବର୍ଷ ତୁମେ ରହିଛ କଣ କରିଛ, ତୁମର କିଛି ବୃଥା ଜୀବନୀ, କାରଣ ତୁମେ ଭଗବାନଙ୍କର କାମ, ସେ କୃପାଟା ପ୍ରାପ୍ତ ହେଇପାରିଲନି, ଗୁରୁକୃପା ଅନ୍ତରଙ୍ଗ ଶକ୍ତି ନ ପ୍ରାପ୍ତ ପାଇଲେ ବହିରଙ୍ଗ ଶକ୍ତି ଭିତରେ ଅଛ ତୁମେ କରୋନା କହୁନାହାନ୍ତି କଣ ସେ ପଙ୍କ ହେଇନି କୃପାଟା ନ ମିଳିଲେ ଆତ୍ୟନ୍ତିକ ହବନି ମାୟାର ବୃତ୍ତିଟା ଆତ୍ୟନ୍ତିକ ହବନି ଆତ୍ୟନ୍ତିକ କଣ ବୁଝିପାରୁଛ ଗୋଟେ ପୁରୁଣା ଆରେ ଜିରୋ ପରେ ଆଉ କଣ ମେଡିକ୍ସରେ ନାହିଁ ଜିରୋ ପରେ କଣ ମାଇନସ ୱାନ ମାଇନସ ଟୁ ଜିରୋ ଚାନ୍ସ ଅଛି କଣ ପୁଣି ୱାନ ପାଖକୁ ଆସିପାର ସେଟା ସବୁ ମାଇନସ ସେଟା ତ ଏଇଟା ଯେମିତି ବୁଝିବା ପାଇଁ ମୁଁ କହିଲି ମାଇନସ ଆଡ଼କୁ ଗଲେ ଆଉ କଣ ମାଇନସ ଏଇଟା ଯେମିତି ବୁଝିବା ପାଇଁ ମୁଁ କହିଲି ମାଇନସ ଆଡ଼କୁ ଗଲେ ଆଉ କଣ ମାଇନସ ପୁଣି ଜିରୋକୁ ଆସିବ ପୁଣି ସେଭଳିଆ ଗୋଟେ କମ୍ପ୍ଲିଟ୍ କରାଯାଏ ଆତ୍ୟନ୍ତିକ ପ୍ରେମ ପ୍ରାପ୍ତି ହେଉଛି ଆତ୍ୟନ୍ତିକ ଅନ୍ତରଙ୍ଗ ଶସନ ନେଇକି ରହିଲେ ଯିଏ ଯିଏ 20 ବର୍ଷ 25 ବର୍ଷ ମନ୍ଦିର ସେବା କରୁଛନ୍ତି ଆଜି ବି କେଉଁଠି ବିବାହ ହେଉଛନ୍ତି କେଉଁଠି ଯାଉଛନ୍ତି ବା କଣ ଆଜି ଆଚରଣ ତ୍ୟାଗ କଲେ ଏଟା କିଛି ନିନ୍ଦନୀୟ ଜିନିଷ ଶ୍ରେଷ୍ଠ ଜିନିଷଟା ପ୍ରାପ୍ତି ପାଇଁ ସେଥିରେ ବାଧା ସୃଷ୍ଟି ହେଲା କିଛି ସମୟ କିନ୍ତୁ ପୁଣି ଶକ୍ତିକୁ ଆଶ୍ରୟ କଲେ ଗୃହସ୍ଥ ଆଶ୍ରମ କିଏ କେଉଁଠି ଅସୁବିଧା ନାହିଁ ମହାପ୍ରଭୁ ଏଟା ମନା କରୁନାହାନ୍ତି ଆରାମରେ ରହିବା ପାଇଁ ଜୀବନଟା ଭଲ ହେଇନି ଏଟା ଭଜନ କରିକି ପ୍ରୋଗ୍ରେସ କରିବା ପାଇଁ ସବୁ ଚାନ୍ସ ରହିଛି ଏଇଟା ସୁବିଧା ଏଠି ଦାୟିତ୍ୱ ବିଶେଷ ନାହିଁ ଗୁରୁଦେବ କହିଲେ କେୟାର ଫ୍ରି ଲାଇଫ୍ ତାର କିଛି ଆଉ ବେଶୀ ହେଡ଼େକ୍ ନାହିଁ ହେ ବର୍ତ୍ତମାନ ସହିଲା ପ୍ରବଚନ ସହିଲା ତୁମେ ତୁମକୁ ସେବା କରିଦେଲ ଆରାମସେ ଘୁଙ୍ଗୁଡ଼ି ମାରିଲ ଆଉ ସେଠି କଣ ସବୁ ରାତିରେ ଶୋଇ ପାରିବନି ଏ ସକାଳ ବେଳେ କଣ ଗୋଟେ ଚିନ୍ତା ଥିବ ମୁଣ୍ଡ ସବୁ ସବୁ ଚିନ୍ତା କାଲି ଏଟା ହବରେ ଏଟା ଆଣିବରେ ଏଟା କରିବରେ ତା କରିବରେ ଭଜନ କରିବା ଏଟା କଷ୍ଟ ସେଠି କେମିତି ଭଜନ ହବ ନା ସେଠି ସମର୍ପଣରେ ଭଜନ ହବ ତୁମେ ନିର୍ବାହିବ ପ୍ରଭୁ ସଂସାର ତୁମାର ଘରଟା ହଉଛି ଆପଣଙ୍କର ଚଳେଇବ କିଏ ଆପଣ ତୁମେ ବୁଝେଇଲା କାଲି ତୁମ ସ୍ତ୍ରୀକି ବସିକି ବାବୁ ସନ୍ତୋଷ ବୁଝିପାରୁଛ ନା ସନ୍ତୋଷ ପ୍ରଭୁ କାଲି ସ୍ତ୍ରୀକି ତୁମେ ବୁଝେଇବ ସ୍ତ୍ରୀ କହିବ ମାର୍କେଟ କୃଷ୍ଣ ଯିବେ ନାଇଁ ନାଇଁ ମାର୍କେଟ ତୁମେ ଯିବ ପଇସା ତୁମେ ଆଣିବ ସବୁ ତୁମେ କରିବ କିନ୍ତୁ ଘର ସଂସାର କାର କୃଷ୍ଣ କାହାକୁ ମନା କରାଯାଏନି କେଉଁ ସ୍ଥିତିରେ ରହିବା ବାକି କ୍ଷତି ଯେଉଁ ସ୍ଥିତିରେ ତୁମେ ରହୁଛ ରୁହ ଏଇ ଏଇ କୃପାଟା ପାଇବାକୁ ପଡେ ମାୟା ଯିବ ଯିବ ସେଥିପାଇଁ ଦୁର୍ବଳ ସବଳ ନ ଗୁରୁଦେବଙ୍କୁ ସବୁ ଶିଖିଛୁ ଦେଖିଛୁ କିଛି ବି କୌଣସି କୌଣସି ଟିକେ ଜିନିଷ ଆଜିକାଲି ମନ୍ତ୍ରୀମାନେ ଆମ ମନ୍ଦିରକୁ ଆସିଲେ ଆମେ ସବୁ ଫୁଲମାଳା ଫୁଲମାଳା ଧରିକି ଭଲ ମନ୍ଦ କରିକି ତାଙ୍କୁ ସବୁ ୱେଲକମ୍ କରିଦେ ମନ୍ତ୍ରୀ ଆସିଲା ମନ୍ଦିର ମନ୍ତ୍ରୀ ଆସିଲେ ସେ ପଇସା ପତ୍ର ଦେବ ଭଲ ମନ୍ଦ କରିବ ଗୁରୁଦେବ ଶୁଣିବ ସେ ମନ୍ତ୍ରୀ ଆସୁଛି ଗୋଟେ ମନ୍ତ୍ରୀ ଗୋଟେ ମନ୍ତ୍ରୀ ପ୍ରୋଗ୍ରାମ କଲା ଇସ୍କନ ମନ୍ଦିର ଆସିକି ଗୁରୁଦେବ ସେ କାଢି ଦେଲେ ବର୍ତ୍ତମାନ ସ୍ଥିତି ବଦଳିଗଲା କାରଣ ବର୍ତ୍ତମାନ ତାଙ୍କ ପାୱାର ରହୁଛି ଭଲ ମନ୍ଦ ରହୁଛି ଆମ ପ୍ରଚାର ପାଇଁ ସହାୟକ ହବ ସେସବୁ ସେମାନେ ଅନ୍ତର ଶକ୍ତି ଆଶ୍ରୟ କରିଥିଲେ ତ ସେମାନେ ଜଗତରେ କାହାକୁ ଏ ଯାଆନ୍ତି ବିଦେଶ ଯାଉଥିଲେ ଆମେରିକା ଯାଉଥିଲେ ରହିଥିଲେ ମଝିରେ ମଝିରେ ସେ ଗୋଟେ ଜାଗାରେ ରହିଥିଲେ ବମ୍ବେ ବମ୍ବେ କି ଦିଲ୍ଲୀରେ କେଉଁଠି ଆସେ ବିରାଟ ବଡ ଧନୀ ଇଣ୍ଡିଆର ସେ ନମ୍ବର ଧନୀ ସେ ଶୁଣିଥିଲା ଯେ ସେ ଜଣେ ଶୁଣିଛି ଇସ୍କନ ବଡ ବଡ ସାଧୁ ସେ ଚାହିଁଲା ମିଶିବା ପାଇଁ ଗୁରୁଦେବଙ୍କୁ କହିଲା ମିଶିବା ପାଇଁ ଗୁରୁଦେବ ଶୁଣିଦେଲେ କହିଲେ ମହାନନ୍ଦ କହିଲେ ଆଜ୍ଞା ସେ ଆସି ଆପଣଙ୍କୁ ମିଶି ଆମ ମନ୍ଦିରଟା ହେଇପାରୁନି ଆଜ୍ଞା ସେ ଚାହିଁଲା ମାନେ କାଲି ଆମ କୋଟି 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 ଟଙ୍କା ଦେଇଦେବ ଗୁରୁଦେବ ତାକୁ ମନା କରି ସେଠି ଆସିଲେ ମହାନନ୍ଦ ପୁରା ଆଶ୍ଚର୍ଯ୍ୟ ହେଲା ଆରେ କଣ ସମସ୍ତେ ଜାଣିଛନ୍ତି ମନ୍ଦିରଟା ତିଆରି କରିବେ ଆପଣ ମନା କରୁଛନ୍ତି ଯିଏ ଯେଉଁ ସ୍ଥିତିରେ ରହିଛନ୍ତି ତାଙ୍କ ଅନୁଭବଟା ଅଲଗା ପ୍ରାପ୍ତ ନ ହେଇଛି ସୂକ୍ଷ୍ମ ଭାବରେ ମାୟାଟା ଭାବରେ ମାୟାଟା ରହିଛି କେଉଁ ଗୋଟେ ଧନ ଏ କଥାରେ ମୁଁ କହୁଥିଲି ମୋ ମୁଣ୍ଡରେ ଆସି ପଶିଗଲା ଯେ କୃଷ୍ଣଙ୍କ ପାଖରୁ ଦୂରେଇ ନିଏ ମାୟା ଅନ୍ତରଙ୍ଗ ଶକ୍ତିକାର କାର୍ଯ୍ୟ କରିପାରେ ବିଲର୍ଜ୍ୟମାନ ଲଜ୍ଜା ସେ ଠିଆ ହେଇପାରିବେ ସେ ଆଲୋକ ପାଖରେ ଛାୟାଟା କାମ କରିବେ ଆଲୋକ ନଥିଲେ ଛାଇଟା ପଡୁଛି ପଛକୁ ପଛରେ ଆଲୋକଟା ରଖିଦେଲେ କୋଉଟା ଯିବ ଏଭଳି ଅଧମ ଏସବୁ ଦେଖିଛନ୍ତି ଆମେ ଯାଉଛୁ ଶାଳ ବୃକ୍ଷକୁ ଧରିକି କୃଷ୍ଣ ବଳରାମ ଦୁଇ ଜଣ ଚାଲିଲେ ପ୍ରାପ୍ତ କାଳ ମୃତ୍ୟୁ ଦିଜମ ବିସୃଜ୍ୟ ସତ୍ୟୁ ଦିଜମ ବିସୃଜ୍ୟ ସ୍ତ୍ରୀ ଜନମ ମୂଢ଼ ପ୍ରାଦ୍ରବତ୍ ଜୀବିତ ଇଚ୍ଛୟା ସେଇ ସମୟରେ ଏଇ ମୂଢ ପଶ୍ଚାତ୍ ସମାଗତ ଦେଖି ଭୟରେ ସ୍ତ୍ରୀଗଣଙ୍କୁ ପରିତ୍ୟାଗ ପୂର୍ବକ ଜୀବନ ରକ୍ଷଣ ନିମିତ୍ତ କରିବେ କୃଷ୍ଣ ବଳରାମ ଦଳ ତାଙ୍କ ପଛରେ ଧାଇଁଛନ୍ତି ଶଙ୍କର ପଛରେ ସ୍ତ୍ରୀକୁ ଛାଡ଼ି ବହୁତ ସୁନ୍ଦର କଥା ଲେଖିଛନ୍ତି। କାଲ ମୃତ୍ୟୁ କାଲ ପ୍ରେରକ ଅୟମ ଅହମ ଇମମ ହନନ ଇତି ହି କୃଷ୍ଣ ପ୍ରେଜସ୍ତ। ଏଠି କାଳ ମୃତ୍ୟୁର ଶବ୍ଦ ଲାଗିଛି, ମୃତ୍ୟୁ ଯାହା ମୃତ୍ୟୁକୁ ପ୍ରେରଣ କରିଛି କିଏ, ମୃତ୍ୟୁ କିଏ, ମୃତ୍ୟୁ ଦେବତା ମହାକାଳ, ମହାକାଳ ଅଛନ୍ତି ନା, ମହାକାଳ କହିଦେବେ ମୃତ୍ୟୁ ସେ ସମୟ ବର୍ତ୍ତମାନ ଭଲ ନାହିଁ, ବେଳା କୁହନ୍ତି ନା, ସେ କାଳକୁ କୁହନ୍ତି ମୋ ବେଳା ଭାଇ ଭଲ ନାହିଁ, କାଳଚକ୍ର। ତେଣୁ ସୁଖ ଦୁଃଖ ମୃତ୍ୟୁ ଏସବୁ କାହା ତା ମନଗମନ କାଳ କରୁଛି ନା କଣ, ଭଗବାନ ଗୀତାରେ କଣ କହିଲେ, କାଳ କଲୟତା ଅହମ୍। ଯେ ଗୋଟେ ଶ୍ଳୋକ କହିଛି ସେ ଶ୍ଳୋକଟା ମନେ ରଖିବାକୁ ପଡେ ସବୁବେଳେ, ବେଦହମ୍ ସମତି ତାନି ବର୍ତ୍ତ ମୋତେ କେହି ଜାଣନ୍ତି ନା, କିନ୍ତୁ ମୁଁ ସମସ୍ତଙ୍କୁ ଜାଣେ। କେବଳ ସମସ୍ତଙ୍କୁ କେମିତି ଜାଣେ, ସମସ୍ତଙ୍କର ଭୂତ ଭବିଷ୍ୟତ ବର୍ତ୍ତମାନ ଯେତେ ସ୍ଥାବର ଜଙ୍ଗମ ଯେତେ ଜୀବ ଅଛନ୍ତି, ଆମେ ବର୍ତ୍ତମାନ କଣ ସାଧୁ ହେଇଛେ, ପୂର୍ବରୁ କଣ ଥିଲେ, ଶହେ ଲକ୍ଷ ଜନ୍ମ ପୂର୍ବରୁ କଣ ଥିଲେ, ଶହେ ଜନ୍ମ ପୂର୍ବରୁ ଲକ୍ଷ ଜନ୍ମ ପୂର୍ବରୁ ଲକ୍ଷ ଜନ୍ମ ପୂର୍ବରୁ ୟା ପରେ କଣ ହବା, କେଉଁଠି ଭବିଷ୍ୟ ଆଣି ଯ ଭୂତ ଆଣି ସବୁ ଜୀବର, କେବଳ ଅର୍ଜୁନ ତୁମର ନୁହେଁ ସମସ୍ତଙ୍କର, ସେ ହିସାବରେ ତ ଗଣତ ସେଥିରେ କାହାର ହାତ ନା। ଏ ମୃତ୍ୟୁ ବର୍ତ୍ତମାନ ଚାଲିଛି, ମୃତ୍ୟୁ ବର୍ତ୍ତମାନ ମୃତ୍ୟୁକୁ ଭୟ ଚାଲିଛି, କିଛି ନା କିଛି କରିପାରିବନି, ବର୍ତ୍ତମାନ ସମସ୍ତେ କଣ ସମସ୍ତେ ଭିତରେ ତ୍ରସ୍ତ, କିଏ କିଛି ମୃତ୍ୟୁ ବର୍ତ୍ତମାନ କଣ କଣ କହୁଛନ୍ତି, ଅକ୍ସିଜେନ୍ ଅକ୍ସିଜେନ୍ ଛାଡ଼ିଛନ୍ତି, ଦେଖ ସିଲିଣ୍ଡର ଦଉଛି ଅକ୍ସିଜେନ୍ ଏଠି ଅଛି ନା ନାହିଁ, ସେ ସମୟରେ ଗୋଟେ ସିଲିଣ୍ଡର କିଣିଲେ କେତେ ଭୟ ଲାଗୁଛି, କିଣିଲେ କେତେ ଭୟ ଲାଗୁଛି, ଭଗବାନ ଯଦି ଅକ୍ସିଜେନ୍ ବିଲ୍ଟା ପଠେଇବେ ଖାଲି, ପାଣି ବିଲ୍ ଛାଡ଼, ଲାଇଟ୍ ବିଲ୍ ଛାଡ଼, ପବନ ବିଲ୍, ଗଭର୍ଣ୍ଣମେଣ୍ଟ ତ ପବନ ବିଲ୍ ଦଉନି ତୁମକୁ, ଭଗବାନ ପବନ ବିଲ୍ ପକେଇବେ ପଠେଇବେ, ବର୍ତ୍ତମାନ ଲୋକଙ୍କୁ ବୁଝେଇବାର ଅଛି ଭଗବାନ କାହିଁକି ଆମେ ଭଗବାନ ଡାକିବୁ, ଏଇଦିନ ଭଗବାନ ଡାକିବ, ବିମାନଟା ପଚାରିଲାନି ପଳେଇଗଲା ବିମାନ, ପୁଣି ମଣିଷ ବର୍ତ୍ତମାନ ଜାଣିବା ଦରକାର, ଭଗବାନ କମ୍ ସେ କମ୍ କିଛି ପାଣି ପାଇଁ ପଇସା ଦେଉନାହାନ୍ତି, ଲାଇଟ୍ ପାଇଁ ପଇସା ଦେଉନାହାନ୍ତି, ପବନ ପାଇଁ ପଇସା ଦେଉନାହାନ୍ତି, ଗୋଟେ ମଣିଷର ହିସାବ ଯଦି କରାଯାଏ, ମୁଁ ସେଥିରେ ବସି ହିସାବ କରୁଥିଲି, ସେ ସିଲିଣ୍ଡର ହିସାବଟା ଭୁଲିଗଲୁନି, 500 ଟଙ୍କା ଆଉ 3 ଲିଟର ଗୁଡା 6000 ଟଙ୍କା, ଗୋଟେ ସିଲିଣ୍ଡର 6000, 6000 7-8 କୋଟି 10 କୋଟି ଟଙ୍କା, 10 କୋଟି ଟଙ୍କାର ସେ ଅକ୍ସିଜେନ ଭଗବାନ କତୁରୁ ନେଇଛି, ଭଗବାନ ବିଲ୍ ପଠେଇଛନ୍ତି, କୋଣ ମାତ୍ର ଅଛି, କାଳ ପ୍ରେରକ, ପ୍ରେରକ କାଳ କିଏ ନା ବଳରାମ, ଏଠି କହୁଛନ୍ତି ଚକ୍ରବର୍ତ୍ତୀ ବଳରାମ ପଠାଉଛନ୍ତି କାହାକୁ, କାହାକୁ, କୃଷ୍ଣଙ୍କୁ ମାର, ଏଠି ବସି ଲେଖିଲେ ତାକୁ କାଳ ଓ ମୃତ୍ୟୁ ଭଳି, କାଳ ମୃତ୍ୟୁର ପରି ପ୍ରେରକ ଓ ପ୍ରେଜ୍ୟ ଭାବ ଯଥା କହୁଛନ୍ତି, କାଳ ଯାହାକୁ ବିନାଶ କର, ପ୍ରେଜ୍ୟ କିଏ କୃଷ୍ଣଙ୍କୁ ପୂରଣ କରୁଛନ୍ତି, କୃଷ୍ଣ ଗଲେ କୃଷ୍ଣ ତାକୁ ମାରିବେ, ଦୃଷ୍ଟାନ୍ତ ଦିଆ କାଳ ଯେତେବେଳେ ପ୍ରେରଣ କରିବ ମୃତ୍ୟୁ ମା ହବ ନା, ମା କାଳ ସାଙ୍ଗସନ କରିଦେଲା ପରେ ଯିବେ ନା, ଆଉ ଯେମନ୍ତ ମାନେ ହବେ ଯିବ ଗତି ହଉଛି, ଏହା ମୃତ୍ୟୁ କଣ, ମୃତ୍ୟୁର କଣ ନ୍ୟାୟ ଅଛି, କିଛି ନାହିଁ, ମୃତ୍ୟୁର ପାଇଁ କୌଣସି ନିୟମ ନାହିଁ, ଏଟା ଧ୍ରୁବ ସତ୍ୟ, ମଣିଷକୁ ଏତିକି ଭଗବାନ କରିଛନ୍ତି ଏତିକି ବୁଝିବା ପାଇଁ ଦେଉନାହାନ୍ତି, ସେଥିପାଇଁ ସୃଷ୍ଟିଟା ଚାଲିଛି, ମଣିଷ ମୃତ୍ୟୁଟା ବୁଝିଦିଅନ୍ତା ସୃଷ୍ଟିର କିଛି ଡେଲି ବାହାରୁଛି, ସେ ତାଙ୍କର କଣ ତାର ବିବାହ ହବାର କେଉଁଠି କେଉଁଠି ଗୋଟେ କେଉଁଠି ତୁମର ଏରିଆ ନା କଣ ଦେଖୁଛନ୍ତି, ବିବାହ ହବ ଝିଅ ଘର ଗଲେ ତା ଝିଅକୁ ଟିକେ ପଳେଇବେ, ଝିଅ କାଲି ବିବାହ ହେଇଛି ଝିଅଟା ବଞ୍ଚିବ କେମିତି, ଏ ଯଦି ମଣିଷ ଚିନ୍ତା କରିବ ଆଜି ବିବାହ ହଉଛି ଏବେ ତାର ସବୁ ବିବାହ ଗୋଟେ ଦେଖ ସବୁ ଗୋଟିଏ ଜିନିଷ, ଭଗବାନ ଦୁଇଟା ସତ୍ୟକୁ କେହି ବୁଝିପାରୁ ନାହାନ୍ତି, ଏ ଜଗତର ତିନିଟା ସତ୍ୟ ଅଛି, ସେ ତିନିଟା ସତ୍ୟକୁ କେହି ବୁଝି କାହାକୁ ମହା ଭଗବାନ ବୁଝିବାକୁ ଦେଉନାହାନ୍ତି, ଜନ୍ମ ମୃତ୍ୟୁ ସତ୍ୟ ପରେ ଆଉ ଗୋଟେ ସତ୍ୟ କିଏ ନା ଭଗବାନ ତାଙ୍କର ନାମ, ଏ ତିନିଟା କଣ ସେ ବୁଝିବନି, ତା ବିଷୟରେ କେବେ ଚିନ୍ତା କରୁନି, ମରିବା ବିଷୟରେ କୌଣସି ଚିନ୍ତା କରିଦେବ, କେହି କିଛି କର୍ମ କରିବେନି, କରିବେ କି, କେତେବେଳେ ତ ମରିଯିବି ଆଉ କଣ ଦରକାର ଅଛି ଘର କରିବି, କଣ ଦରକାର ଅଛି ବାହା ହେବି, କଣ ଦରକାର ଚାକିରି କରିବି, ସେ କିଛି କରିବେନି, ମୃତ୍ୟୁଟା ଗୋଟେ ଧ୍ରୁବ ସତ୍ୟ, କିନ୍ତୁ ସୃଷ୍ଟିଟାକୁ ଚଳେଇବା ପାଇଁ ଭଗବାନ ଏମିତି କରିଛନ୍ତି, କାହାକୁ ବୁଝିବା ପାଇଁ ଦେଉନାହାନ୍ତି। ତୁମେ ବି କାଳେ ଚିନ୍ତା କରି ମୋର ମରଣ ହେଇଯିବ, ଆଉ କିଛି କରିବ ଆଉ ମରିଯିବି, କ'ଣ ବସି ଖାଏନି, କେତେବେଳେ ମୋର ମରଣ ହେଇଯିବ ଆଉ, ସେଟା ବୁଝିବାକୁ ଭଗବାନ ଦେବେନି। କାଳ ଦେଉନାହାନ୍ତି, କାଳ ପ୍ରେରକ, ମୃତ୍ୟୁ ପ୍ରେରଜ୍ୟ, କେତେବେଳେ କାଳ ଆସିବ ତାର କିଛି ନୀତିକାରଣ ଶିଶୁ ଲୋକ ସବୁ କୁହନ୍ତି, ମୁଁ ଭାଗବତରେ ସେଇଟା କୁହେ। ଅମୂଲ୍ୟ ରତ୍ନ ସବୁ ଲେଖିଛନ୍ତି, ମାତୁଲ ଯଶ୍ୟ ଗୋବିନ୍ଦ, କାହାକୁ ଦୋଷ ସଂସାର ଦୋଷ ହବ, ମୃତ୍ୟୁ ପାଇଁ କାହାକୁ ଦୋଷ, ଭଗବାନ ଦୋଷ ହବ, ମାମୁଁ ହଉଛନ୍ତି କାହାର, ଗୋବିନ୍ଦ ତାଙ୍କର ମାମୁଁ, ମାତୁଲ ଯଶ୍ୟ ଗୋବିନ୍ଦ, ପିତା ଯଶ୍ୟ ଧନଞ୍ଜୟ, ପିତା ଘାଲ ଭିତରେ, କାଳ ହଉଛି ଦୂରତିକ୍ରମ, ତା କଣ ଅତିକ୍ରମ ତୁମେ କରେ, କାଳ ସଂହାରତେ ପ୍ରଜା, କାଳ ପ୍ରଜା ସୃଷ୍ଟି କରୁଛି, କ୍ଷୟକୃତ ସବୁ ଲୋକଙ୍କୁ ମୁଁ କ୍ଷୟ କରିଦେବି, ମୁଁ କବଳ କରୁଛି ସମସ୍ତେ, ସେ ସମସ୍ତଙ୍କୁ ସେ କବଳ, ଏପଟେ କାଳ ଆସିକି ପହଞ୍ଚି ବିପରୀତ କେହି କିଛି କରିପାରିବେ, କାର୍ଯ୍ୟ କରେ ନା, କାଳ ପାଖରେ ବଳ କିଛି ନାହିଁ, କଣ ତୁମେ ବଳ ଏଠି କଣ ବଳ ଦେଖିବ, ତେଣୁ ଭୂତାଣୁଟା ତାର କଣ ପବନ ଧର ପଶି ଯାଉଛି, ତମ ମାରିଦେବ ତୁମେ କିଛି କରିପାରିବେ, ଗୋଟେ ଦେଶକୁ ତୁମେ ଧ୍ୱଂସ କରି ମାରିଦେଉଛ ଲକ୍ଷ ଲକ୍ଷ ଯୁଗକୁ, ବମ୍ ପକା ପକରି ହେଇକି ମରିଯିବ, କୋଉ ଆଟମ ବମ୍ ସୃଷ୍ଟି ଏ ସଂକର୍ଷଣ ନା, ସେ ବଳରାମ ପ୍ରେରିତ କରୁଛନ୍ତି ଆଉ, କାଳ କେମିତି ପ୍ରଳୟ ହୁଏ କି, କିଏ କିଏ ଆଦେଶ ଦେବେ, ସଂକର୍ଷଣ ଆଦେଶ ଦେବେ ନା, ତାଙ୍କ ମୁଁ ଅଗ୍ନି ବାହାରିବ ସଂକଟ ଉଦଣ୍ଡ ନୃତ୍ୟ ଆରମ୍ଭ କରି, ତାଙ୍କ ଆରମ୍ଭ କରି ଆରମ୍ଭ ହବ ପ୍ରଳୟ, ସେ ବଳରାମ ଆଦେଶ ଦେବେ ସଂକର୍ଷଣ, ମୃତ ନିଶ୍ଚିତ ହବ, କାଳ କବଳ କରିବ, ଆଣି ସେସବୁ ପହଞ୍ଚେଇ ଦଉଛି ମୃତ୍ୟୁ ମୁଖରେ, କାହାକୁ ଜଣାବି, ଏତେ ବଡ ଅନୁଭବ ସବୁ ଚରିତ୍ର, ହଁ ବେଦାଙ୍କ ଭୀଷ୍ମଙ୍କ ଚରିତ୍ର, ବଣରେ ଜନ୍ମ ବଣ ବଣ ଘୁରୁଛୁ ସେଥିରେ ପ୍ରପାତ ଲେଖିଛନ୍ତି, କାଳରେ ଚାଲକୁ ତୁମେ କେବେ ଧରିପାରିବେନି, ଛୋଟ ବେଳେ ସବୁ କୁହନ୍ତି ମୋର ମନ ଅଛି, ଆଜି ରାଜେନ୍ଦ୍ର ଆସନରେ ବସିଛି, କାଲି ସେ ଭିକାରୀ, ଯଦି ମୃତ୍ୟୁ ବିଷୟରେ ତୁମେ ଚିନ୍ତା କରିବ, ତୁମେ ଜଗତରେ କାହାକୁ ଦୋଷ ଦେଇପାରିବନି, କେବଳ ଭଗବାନ ଦୋଷ, ଦେଖ ତୁମେ ମୃତ୍ୟୁ ବିଷୟରେ ଚିନ୍ତା କରିବ, କାରଣ କେହି ଲୋକ ମରିବା ପାଇଁ ଇଚ୍ଛା କରେନି ନା, ଆତ୍ମା କେବେ ଚାହୁଁନି ଈଶ୍ୱର ଛାଡ଼ ବୋଲି, ସେ ଈଶ୍ୱରଟାକୁ ଧରିବା ପାଇଁ ଚାହୁଁଛି, କେବଳ ଭଗବାନଙ୍କୁ ଦୋଷ ଦେବେ ଲୋକ, ପ୍ରଭୁ ନେଇଗଲେ ଏତେ ଦିନ ରଖିକି ସ୍ୱାମୀକୁ ପୋଷିଥିଲେ, ଅକ୍ସିଜେନ୍ ଦେଇଥିଲେ, ଲାଇଟ୍ ଦେଇଥିଲେ, ପାଣି ଦେଇଥିଲେ, ଲୋକ କଣ କରିବେ କି ପ୍ରଭୁ ନେଇଗଲେ, ଆଉ ପ୍ରଭୁ ନେଇ ପ୍ରଭୁର କିଛି କାମ ନଥିଲା, ପ୍ରଭୁ ଦେଇଥିଲେ କହୁନା, ପ୍ରଭୁ ଦେଇଥିଲେ କେବେ କହିବେନି, ଭଗବାନ ଦେଇଥିଲେ କହିବେନି, ମରିଗଲା ବେଳେ କଣ କହିବେ, ଆଉ ନେଇଗଲେ ଆଉ, କେଉଁଠି ଗୋଟେ କେଉଁ ଜିଲ୍ଲାରେ କୁହନ୍ତୁ, ଆଉ ନେଇଗଲେ ଆଉ, କେଉଁଠି ଗୋଟେ କେଉଁ ଜିଲ୍ଲାରେ, ଗଞ୍ଜାମରେ ବୋଧେ କୁହନ୍ତି, ଗଞ୍ଜାମରେ ତ କୁହନ୍ତି ଆଉ, କାଳ ହେଇଗଲା ସେ ମରିଆ କହିବେନି ଗଞ୍ଜାମରେ, ଗଞ୍ଜାମ ଲୋକମାନଙ୍କର କେତେ ଭଲ ଟର୍ମ ଅଛି, ଏ ଯୋଉ ଗାଈ କ୍ଷୀର କହିବେନି, ଯେତେବେଳେ ଫୋନ କରିବି ସେ କୁଆଡେ ଗଲା ଭଲ ଅଛି ନା, ଏବେ ଫୋନ କରୁଥିଲେ ମଧୁମଙ୍ଗଳ, ମାନେ କୁଆଡେ ହେଟା କାମ କରିଥିଲା ଠାକୁରଙ୍କ କାମ, ହଜାର ହଜାର ନମ୍ବର ତାର ଚେଞ୍ଜ କରିଦଉଛି, କେତେବେଳେ ତାକୁ ମୁଁ ଗୋଟେ ମନ ପଇଲେ ପିଲାଟେ କାମ କରିଥିଲା, କଣ ଭଲ ଅଛି ନାହିଁ, କରୋନା ଫରୋନା କୁଆଡେ କଣ ମାଡିଛି, ମଧୁମଙ୍ଗଳ ସେ ଅଛି ନା, ଆଜ୍ଞା କାଳ ହେଇଗଲାଣି, ସିଏ କାଳ ନେଇଯିବ ତାକୁ ଦୋଷ କହିଦେବେ, କାଳ ଯଦି ତୁମେ ଦେଖିବ ବିଚାର ବିଚାର କରି ସମସ୍ତେ ଭଗବାନ କାଳ ଦେବେ, ସବ ପ୍ରମୋ ସୃଷ୍ଟି ଭଗବାନ କାହିଁକି ନେବେ, ଏ ଜନ୍ମ ମୃତ୍ୟୁ ତ, ଜନ୍ମ ହଉଛି କଣ ତୁମର ପ୍ରାରବ୍ଧ, ପୂର୍ବର ପ୍ରାରବ୍ଧ ଅଛି, ପ୍ରାରବ୍ଧ ପାଇଁ ସର୍ବ ମୃତ୍ୟୁଙ୍କୁ ଜନ୍ମ ନବାକୁ ପଡିବ, ଭୋଗିବା ପାଇଁ ପୂର୍ବର କର୍ମକୁ ଭୋଗିବା ପାଇଁ ଜନ୍ମ, ମୃତ୍ୟୁ କଣ ପୂର୍ବର କର୍ମ ଭୋଗ ସରିଲା ନା ମୃତ୍ୟୁ, ପୁଣି ପୂର୍ବ କର୍ମ ପାଇଁ ଜନ୍ମ ହେଲା, ଏ ଜନ୍ମରୁ ମୃତ୍ୟୁ ଭିତରେ ଯୋଉ କର୍ମ କଲ ତା ପାଇଁ ପୁଣି ଜନ୍ମ, ପୁଣି ମୃତ୍ୟୁ କଣ ନା, ଏଇ ଯୋଉ କର୍ମ କରିଛି ତାର ଗର୍ଭର ତୁମେ ମରିପାର, ଜନ୍ମ ହେଇକି ମରିପାର, ବାଳକ ଅବସ୍ଥାରେ ସବୁ ଅବସ୍ଥାରେ ଭଗବାନ ବିଶେଷ କରି ମହାଭାରତ ଯୁଦ୍ଧରେ ରହିକି ହିଁ ସବୁ କାଳ ଟ୍ରିକ୍ କି ଦେଖେଇଛନ୍ତି, ମୃତ୍ୟୁକୁ ମୃତ୍ୟୁ ଯଦି କିଏ ଦେଖିବ ବିଚିତ୍ର ମୃତ୍ୟୁ ଦେଖିବ ତାହେଲେ ଦେଖିବ କେବଳ ମହାଭାରତରେ, ଏଇ ଯୋଉ କା ମତା କାଟିଲି ତାର ତା ନା କଣ, ନା 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 ତା ମଥା କାଟିଦେଲେନି, ସେ ବର ପାଇଥିଲା ତା ମଥା ତଳେ ଫଳିଲା ମାନେ ଜୟଦ୍ରଥ, ଦେଖୁନା ଜୟଦ୍ରଥ ମାରିଲା, ବାପ ଯାଇ ବସି ତପ କରୁଛି, ଜୟଦ୍ରଥ ଦ୍ରୌପଦୀ ନେଇଯାଇଥିଲେ ନା, ସେଠୁ ଆସିଲା ପରେ ତାର ଶିବଙ୍କୁ ଇଏ କରିଥିଲା ଆଉ, ସେ ପୁରା ଅପମାନିତ ହେଇଗଲା, ତ ତାକୁ କଣ ସାତ ମିଣ୍ଟିଆ କରିକି, ସାତ ମିଣ୍ଟିଆ କୁହନ୍ତି ନା, ତୁମ ଆଡ଼େ ସାତ ମିଣ୍ଟିଆ ଅଛି, ଆଜିକାଲି ସବୁ ଆଜିକାଲି ତ ଯୁଗର କିଛି ନାହିଁ, ଆମ ଆଡ଼େ ସବୁ ଛୋଟ ପିଲାବେଳେ ମୁଁ ମୋର ସବୁ ମନେ ରହୁଛି, ଯୋଉଟା ସବୁ ଖରାପ କାମ କରନ୍ତି, ସବୁ ଝିଅ ଫିଅ ସମ୍ପର୍କ ରଖନ୍ତି, ଚୋରି କରନ୍ତି, ତାକୁ ତାକୁ ସାତ ମିନିଟ ହେବ ନାହିଁ, ଏଠି ଚୁଟି ଥିବ ଏଠି କାଟି ଦେଇଦିଏ, ସେ ଲଣ୍ଡା ହେଇପାରିବନି, ଲଣ୍ଡା ହେଇ ବାରିକି ମନା କରିଦେବେ, ମାନେ ଏଇଠି ଅଧା ଚୁଟି ରଖିବେ ଏଠି ଲଣ୍ଡା କରିଦେବେ ଫାଳେ, ଏଠି ଏଠି ଚୁଟି ରଖିବେ ଏଠି ଲଣ୍ଡା କରିଦେବେ, ତାକୁ ସାତ ମିନିଟ ଆଗୁ ସବୁଆଡେ ଖୋପ 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 ଚୁଟି ଲଣ୍ଡା ହେଇଥିବ, ଟିକେ ଚୁଟି ଥିବ ତାପରେ ଲଣ୍ଡା ଟିକେ ଦିଏ, ଚୁଟି ଥିବ ପୁଣି କାଟି ଦେଇଥିବେ, କଳା ଚୁନ ଧରିକି ତାକୁ ଘଣ୍ଟ ବାଡ଼େଇକି ଗାଁରେ ବୁଲେଇବେ, ସେ କୋଉ ଝିଅ ସାଙ୍ଗ ସାଙ୍ଗ ରଖିଥିବ କୋଉ ଚୋରି କରିଥିବ, ଆଗରୁ ଏଇଟା ଥିଲା, ଏଇଟା ଥିଲା ବୋଲି ଲୋକ ଡରୁଥିଲେ ସୁ କରିବା ପାଇଁ, ମନଟା ସଂଯମ ହଉଥିଲା, ବର୍ତ୍ତମାନ କିଛି ନାହିଁ, ହଁ ସେ କରୁଛି ମୁଁ କରିବି, ମୋର କିଏ ମୋର କଣ କରିବ, ଆଉ ସରକାର ସେମିତି ନିୟମ କରିଦେଲା, ଯଦ୍ୱାରା ତୁ ସେଭଳିଆ ସାତ ମିନିଟିଆ କରି ଛାଡ଼ିଲେ, ଆଉ ସେଠି ସେ ରାଗିଗଲ ନା, ଶିଶୁଙ୍କୁ ତ କଲା ଫେରିବିନି, ଆଉ ରାଜଧାନୀ ଫେରିବି ମୁଁ, ଆଉ ତାର ବସେଇ ତାର ତପସ୍ୟା କଲା, ବାପା ବି ସେମିତି, ପିତା ବି ପିତା ଡରିଗଲା, ୟା ପଛରେ ପାଣ୍ଡବ ଲାଗିଛନ୍ତି ମାନେ ମୋ ପୁଅ ମରିଯିବ, ଯଦ୍ୱାରା ତୁ ବହୁତ ଭଲ ପାଆନ୍ତି, ସେ ଶିବଜୀଙ୍କୁ ବର ପ୍ରାର୍ଥନା କଲେ, ଇଏ ବି ତପସ୍ୟା କରନ୍ତି, ଶିବଜୀ ତାଙ୍କ ତା ପିତାଙ୍କ ବର ତାଙ୍କୁ ଗୋଟେ ବର ଦେଇଥିଲେ, ତ ପୁତ୍ର କେବେ ଅମର ହେଇକି ରହିବ, କିନ୍ତୁ ଗୋଟିଏ ସର୍ତ୍ତରେ ମରିବ, ତାକୁ ତ କିଏ ମାରିପାରିବେନି ଆଉ, କାରଣ ଯାହାକୁ ତୁମେ ମାରିବ ତା ମୁଣ୍ଡଟା ତଳେ ପଡ଼ିବ କି ନାହିଁ, ସେ ମୁଣ୍ଡ ଯେତେବେଳେ ତଳେ ପଡ଼ିବ, ଯିଏ ମାରିଥିବ ତା ମୁଣ୍ଡଟା କଟିଯିବ, ତା ମୁଣ୍ଡଟା କଟିଯିବ, ଦୁର୍ଯ୍ୟନ୍ତ ସେ ଖବରଟା ଜାଣିଦେଇଛି, ଦୁର୍ଯ୍ୟୋଧନ ସଂସାର ସବୁ ଅମଳକୁ ଆଣିକି ରଖିଥିଲା, ସବୁ ବୁଦ୍ଧି ତୁମର ଥିଲେ କଣ, କାଳ ସବୁ ବେକାର କରିଦେଇ ପଳେଇ ରଖିବ, କାଳ କୁଆଡେ ହତେଇନି, କା ଫୋପାଡ଼ ବାଟ ପାଇବନି, ଦୁର୍ଯ୍ୟୋଧନ କଣ କିଏ ପାଣ୍ଡବ ହୁଣ୍ଡା ଏଇଟା କି ଜାଣନ୍ତିନି, ପାଣ୍ଡବ ମାନେ ଜାଣନ୍ତିନି ଗତି ହବ ବୋଲି, ମାରିବାକୁ ପଡିବ ତ, ଅଭିମନ ବୋଧ ହେଇଛି ଜୟଦ୍ରଥ ମାରିବାକୁ ପଡିବ ମତେ, ଆଉ ଜୟଦ୍ରଥ ଅର୍ଜୁନ ତାର ଉଠେଇ କହିଲେ ଜାଣିଛୁ ନା ସେ କେସ୍, ତା ମଥାଟା ତଳେ ପଡୁ ପଡୁ ତୁ ଚାଲିବୁ ବାପା, ପାଣ୍ଡବ ନା ଆଉ ଯଦୁବଂଶର ନା ନଥା ନାହିଁ, ଅତି ଅନେକ ଯାହା କହନ୍ତି ସ୍ୱାମୀଭାବଟା ପୁରା ପରିପକ୍ ଅବସ୍ଥା ତାଙ୍କ, ସେ ସବୁ ବସିକି ଦେଖୁଥିଲେ, ନା ବି ନଥାନ୍ତା ପାଣ୍ଡବ ମାନଙ୍କ, ଆଜି କହୁଛନ୍ତି ଆମେ ବିଜୟ କରୁଛୁ, କିଏ ନା ପାଣ୍ଡବ ମାନଙ୍କର ଜୟ ହେଲା, ଜୟ କୃଷ୍ଣଙ୍କର ହେଇଛି, ସେମାନେ କୁନ୍ତି ଖୁସି ନଥିଲେ, ମହାଭାରତ ଯୁଦ୍ଧ ପରେ ସମସ୍ତେ ଆନନ୍ଦିତ ହଉଥିଲେ, କିନ୍ତୁ କୁନ୍ତି ଦୁଃଖ ସେ ପ୍ରେମୀ, କିନ୍ତୁ ଆଙ୍କର ଯୋଉ ଆମର ମାନେ ଶରଣାଗତ ଭକ୍ତ ଭିତରେ କୁନ୍ତି ବହୁତ ଭାବଡ଼ା ବଢେ, ସେଥିପାଇଁ ସେ ଦୁଃଖ କରୁଥିଲେ, ତାଙ୍କ ଅନ୍ତରେ ଗୋଟେ ବହୁତ ବଡ ଦୁଃଖ ଥିଲା, ସେଥିପାଇଁ ସେ ଦୁଃଖଟାକୁ ସେ ପାଣ୍ଡବ ଭଗବତ ଅଦର୍ଶନ ହିଁ ଖୁସି କିନ୍ତା ପାଣ୍ଡବ ମାନଙ୍କ ଆଉ କୌରବ ଏଇ ଯୋଉ ସରି ଯଦୁବଂଶର ନାମ ବି ନ, ଅର୍ଜୁନ ତୋର ମଥାଟା ଗଳିଯିବ ବାପା, ତାର ବାପା କୋଉଠି ଶ୍ରୀମନ୍ତ ବଞ୍ଚକଣା କଣ ଗୋଟେ କୋଉଠି ତୀର୍ଥରେ ସେ ତପ କରୁଛି ବର୍ତ୍ତମାନ ବସିଛି, ତା ସଂକଳ୍ପ କରିକି ତା ମୁଣ୍ଡଟାକୁ କାଟ ଜୟଦ୍ରଥର ମୁଣ୍ଡକୁ, ଯେମିତି ସେ ମୁଣ୍ଡଟା ଯାଇକି ତା ବାପା କୋଳରେ ପଡିବ, ବାପା ପୁଅ ଦୁଇଟାଙ୍କ ମରିବ, ଆଉ ଅର୍ଜୁନ ସାଙ୍ଗେ ସାଙ୍ଗେ ସେ ତ ମନ୍ତ୍ର ଶକ୍ତି ଜାଣିଛନ୍ତି ପକେଇଲା, ଆସି ତ ବସି ତପସ୍ୟା କରୁଛନ୍ତି, ବାସ ମୁଣ୍ଡ ଗଲା ଯାଇକି ପଡିଲା ବାପା କୋଳରେ, ଶୋଇଛନ୍ତି ଦ୍ରୌପଦୀର ଭାଇ ଚାଲିଗଲେ, ପୁରା ବିକଟାଳ ଭାବରେ ଏତେ କଷ୍ଟ, ଉଫ୍ ଏ ଖଡ଼ଗ ଖଡ଼ଗ ଦ୍ୱାରା ଘସି 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 ଘସି, ଏଇଟା ପୁଣି ବ୍ରାହ୍ମଣ ହୃଦୟ ନାହିଁ ତ, ଅଶାସନ କରିଦେଲା ଦୁର୍ଯ୍ୟୋଧନ ଅସ୍ତ୍ରରେ, ଅନ୍ଧକାର ଅସ୍ତ୍ର ଖଣ୍ଡାଟାରେ ତ ଘସି ଘସି ହାଣି ମାରିଥାନ୍ତି ବାବା, ଆ ପାଞ୍ଚଟା ପୁଅକୁ ମାରିଦେଇଛି ପାଣ୍ଡବ ଭାବେ, କାଳ ଦେଖୁନ ସେଇଠି ଭଗବାନ ଅଛ, ଦ୍ରୌପଦୀର ଭାଇ ଚାଲିଗଲେ, ଗୋଟିଏ ପୁଅ ଗୋଟିଏ ଭାଇ ନେତା, ଦୁଇ ଦୁଇ ତ ଯଦି ତାର ଦୃଶ୍ୟଦୁମ୍ନ ଆଉ ଦ୍ରୌପଦୀ ଦୁଇ ଜଣ ଏକାକି ସେ ରହିଥିଲା ନା, ଆଉ ପାଣ୍ଡବ ମାନଙ୍କର ଯୋଉ ମନ୍ତ୍ରୀ ସେନାପତି ଏକାକି ଦୃଷ୍ଟଦୁମ୍ନ 18 ଦିନ ରହିଥିଲେ, ବିଦାମ ଭୀଷ୍ମ ରହିଲେ, କର୍ଣ୍ଣ ରହିଲେ, ଆଗରେ ବଦଳିଲେ ନା ସବୁ, ଆଉ ସିଏ ଏକାକି ରହିଥିଲେ ସବୁ, ଭଗବାନ ଯେତେ ତୁମେ ବୁଦ୍ଧିଆ ହେଲେ କର୍ଣ୍ଣ ତୁମେ ଖାଇବ ତ କାଳ ଖାଇବେ ତ କୃଷ୍ଣ ଖାଇଦେବେ ସବୁ, ବର୍ତ୍ତମାନ ସବୁ ବୁଦ୍ଧି, ବର୍ତ୍ତମାନ ପୃଥିବୀଟା ବହୁତ ବୁଦ୍ଧି, ଆମେରିକା କଲା ମୁଁ ବୁଦ୍ଧିଆ, ଚାଇନା କଲା ମୁଁ ବୁଦ୍ଧିଆ, ଇଣ୍ଡିଆ କଲା ମରୁଛନ୍ତି, ବାପା କେତେ ବୁଦ୍ଧିଆ ତୁମେ, ଆଗରୁ ତୁମେ ଆଟମ ବମ୍ର ଯୁଦ୍ଧ କରିବା ପାଇଁ ଚାହୁଁଥିଲ, ବର୍ତ୍ତମାନ ଭୂତାଣ ଜଗତ ଉଷ୍ଣ ଶାସନ କଥା, ଭକ୍ତଙ୍କୁ ଶିଖିବାକୁ ପଡ଼େ, ବାହାରକୁ ଆମେ କଣ କହିବା, କିଛି ନାହିଁ, ସବୁ ତାଙ୍କ ହାତରେ ଅଛି, ନଚେଇଦେବ ଏମିତି ଯେ ତୁମେ ନାଚୁଥିବ ଜୀବନ ସାର, କିଛି ନାହିଁ, ତାଙ୍କ ହାତରେ ସବୁ କୃଷ୍ଣଙ୍କ ହାତରେ ସବୁ, ତାପରେ ଶରଣ ଯାଇକି ବାସ ଦିନ କାଟିବାର ଅଛି, କିଛି ବଡ଼ି ମାଆ ଟି ଦେଖେଇ ପାରିବେନି, ତାଙ୍କ ପାଖରେ ଚାଲିଗଲେ ଦ୍ରୌପଦୀଙ୍କର ଭାଇ ଚାଲିଗଲେ, ପାଞ୍ଚଟା ପୁଅ ଚାଲିଲେ, ପାଣ୍ଡବ ମାନଙ୍କର ହେଇଛି ନା, ଆଉ ସବୁ ସ ଜିନିଷ, ଇଏ ଦୁର୍ଯ୍ୟୋଧନ ଜମିରୁ ବାଳଙ୍ଗ ଆଉ ପାଡ଼ିଦେଲେ, ତା ମାନଙ୍କର ବେଶୀ କ୍ଷତି ହେଇଗଲ ନା, ଆଉ ପାଣ୍ଡବମାନଙ୍କର ପିତାମ ଭୀଷ୍ମ ସେ ପାଣ୍ଡବମାନଙ୍କର ନା, ଆଉ ପାଣ୍ଡବମାନଙ୍କର ନା, ସେ କହିଦେଇଥିଲେ ଖୋଲା କି ମୋର ମୁଁ ପାଣ୍ଡବମାନଙ୍କ ପାଣ୍ଡବମାନଙ୍କର ନା, ସେ କହିଦେଇଥିଲେ ଖୋଲା କି ମୋର ମୁଁ ପାଣ୍ଡବମାନଙ୍କ ମନଟା ମୋର ପାଣ୍ଡବମାନଙ୍କ, ହୃଦୟଟା ପାଣ୍ଡବମାନଙ୍କର, ଦେହଟା ତୋର, ମୋର କୃଷ୍ଣଙ୍କୁ ଡାକିବାର ବେଳ, କିନ୍ତୁ ଯେହେତୁ ଅନ୍ନ ଖାଇଛି ଦେହଟା ତୋର, କିନ୍ତୁ ମନଟା ହଉଛି ମୋର କୃଷ୍ଣ, ମୁଁ ତାଙ୍କୁ ଦେଇଛି ପାଣ୍ଡବମାନେ, ପାଣ୍ଡବମାନଙ୍କର ବେଶୀ କ୍ଷତି ହେଇଗଲା ନା, ଆଉ ମାମୁଁକୁ ହରେଇଲେ, ଶୈଳକୁ ହରେଇଲେ, ଦ୍ରୌପଦୀ ଭାଇଙ୍କୁ ହରେଇଲେ, ପାଞ୍ଚପୁତ୍ରକୁ ହରେଇଲେ, ଅଭିମନ୍ୟୁଙ୍କୁ ହରେଇଲେ, ଘଟୋତ୍କଚକୁ ହରେଇଲେ, କିଏ ଭୀମସେନଙ୍କର ପୁଅ ଘଟୋତ୍କଚକୁ ହରେଇଲେ, ବେଲାଷ୍ଟେନ୍ ହରେଇଲେ, ସେ ଭଲ ଭଲ ତାଙ୍କର ବଂଶରେ ଭଲ ଭଲ ଲୋକ ସବୁ ଚାଲିଗଲେ ନା, ସବୁ ସିଏ କାହା ପଛରେ ତୁମେ ଦୋଷ ଦବ, ଭଗବାନ ଭଗବାନ ଅନ୍ୟାୟ କରିଛନ୍ତି ନ୍ୟାୟ କରିଛନ୍ତି ପ୍ରଶ୍ନ କରିବ, ନ୍ୟାୟ କରିଛନ୍ତି ଅନ୍ୟାୟ କରିଛନ୍ତି କଣ କରୁଛନ୍ତି, କିଛି ତୁମେ କହିପାରିବନି, ଭଗବାନ ପାଖରେ ଅନ୍ୟାୟ ଶବ୍ଦ ଲାଗିପାରିବନି, ତୁ ନ୍ୟାୟ ଅନ୍ୟାୟ ଲୌକିକ ବିଚାର କରିପାରିବନି, କିଛି ସବୁ କାଳ, ନ୍ୟାୟ କିଛି ନାହିଁ ଅନ୍ୟାୟ କିଛି ନାହିଁ, ତାଙ୍କ ତୁମେ ନ୍ୟାୟ ଅନ୍ୟାୟ ନ୍ୟାୟ ଅନ୍ୟଟା ଜଗତରେ ଅଛି, ଯାହା କରନ୍ତି ସତ୍ୟ, ସେ ସତ୍ୟ ସ୍ୱରୂପଟା ଅସତ୍ୟ କେମିତି କରିବେ, ଅନ୍ୟାୟ କରିନା, ଆମ ବିଚାର ଏଇଟା ଅନ୍ୟାୟ, ଆମ ବିଚାର ଅନ୍ୟାୟ ରୁ ଆମର କଣ ଅଛି, ଆମ ଦୃଷ୍ଟିରେ ତ ଭଗବତ ରାଜ୍ୟ ଚାଲିନି କି ସୃଷ୍ଟି ଚାଲିନି, ସାଧାରଣ ଲୋକମାନେ କହିବେ ନା ଆଉ ଅନ୍ୟାୟ ହେଲା ଦୁର୍ଯ୍ୟୋଧନ ପ୍ରତି ପ୍ରତି ତା ପ୍ରତି କିଛି ନାହିଁ, ସବୁ କାଳର ଗତି, ସବୁ କରିଦେଲେ ଶେଷ କାଳର ବଳକୁ ଦେଖେଇଦେଲେ, ଯଦୁ ବଂଶକୁ ଧ୍ୱଂସ କରିଦେଲେ, ବାସ ନିଜ ବଂଶ ବ୍ରାହ୍ମଣ ଅଭିଶାପଠୁ ଛଳ କରିକି ବଂଶକୁ ସଫା କରିଦେଲେ, ଦଉଛନ୍ତି କାଳ ଯେମିତି ସେ ଦୌଡ଼ି ପଳଉଥିବ ମାଡ଼ି ବସିବେ କୃଷ୍ଣ ତା ମଣିଟାକୁ ଆଣିବେ, ମଣି ଧରିଦେ ସବୁ କବି ମାନେ ଅନେ ଆମକୁ ମିଳିବ, ଭଗବାନ ଓଃ କୃଷ୍ଣ ଏମିତି, କାରଣ ସେ ସେ ତ ସମସ୍ତଙ୍କୁ ଭଲ ପାଆନ୍ତି, ତାଙ୍କ ଜୀବନ ତାଙ୍କ ପାଇଁ ଯେତିକି ପରୀକ୍ଷା ଆସିଛି ଜୀବନରେ କୃଷ୍ଣଙ୍କୁ, ମୁଁ ତ ବିଚାର କରେ କୃଷ୍ଣଙ୍କ ପାଇଁ ଯେତିକି ପରୀକ୍ଷା ଆସିଛି, ଓଃ ମାନେ କାହାକୁ ସେ କଣ କହିବେ ଜାଣିକି, କୃଷ୍ଣ ଦୁଇଟା ଚକ୍ର ଟୀକାରେ ଲେଖିବେ କାଲି ସେ କଥା ପଡିବ, ବହୁତ ସୁନ୍ଦର କଥା, ଭଗବାନ ଭଗବାନ କେତେ ବାଲାନ୍ସରେ ସୃଷ୍ଟିକୁ ଚଳୁଛନ୍ତି, ସମସ୍ତେ ତାଙ୍କର ଭକ୍ତ ନା, କାହାକୁ କଣ କେମିତି କରି ଚଳେ, ତେଣୁ ଏଇ କଥାରେ ପଡିଛି ଯେ କାଳ ତୋ ଇଚ୍ଛା ମତେ ଯତ ଗ୍ରହ ଗଣ ବିରତ ଶୁଭାଶୁଭ ଫଳେ ପା ଫଳ କରେ ଦା, ରୋଗ ଶୋକ ମୃତ୍ୟୁ ଭୟ ତବ ଇଚ୍ଛା ମତ ହେ ତବ ଇଚ୍ଛା ସଦା ଭଗବାନ, କଣ ବଡ ବଡ କଥା ସବୁ ଲେଖିଦେଇଛନ୍ତି ସେ ଭକ୍ତ ଠାକୁର, ରୋଗ ଶୋକ ମୃତ୍ୟୁ ଭୟ ତବ ଇଚ୍ଛା ମତ, ଆପଣ ଇଚ୍ଛା ନ କଲେ କଣ, ରୋଗ ଆସିବ ଶୋକ ଆସିବ ମୃତ୍ୟୁ ଆସିବ, ଭୟ ଆପଣଙ୍କ ଇଚ୍ଛା ରହୁଛି, ଇଏ ଆମର ସିଦ୍ଧାନ୍ତ, ଆମେ ଆଉ ମରଣ ଫରଣ ଯେତେ ଯାହା କହିଲେ କଣ, ଆମର ତ ମରଣ ବେଳେ ଥିଲା ଯାହା କୃଷ୍ଣ ଇଚ୍ଛା କୃଷ୍ଣ ଚାହିଁଲେ ଆମକୁ ନେଇଯିବେ, ଆଉ କଣ ଆମେ କରିପାରିବା, ରୋଗ ଶୋକ ମୃତ୍ୟୁ ଆଉ ଭୟ ତବ ଇଚ୍ଛା ମୟ ଇଚ୍ଛା ମତ ଆପଣଙ୍କ ଇଚ୍ଛାରେ, ନା କାହିଁକି ଆପଣଙ୍କ ଇଚ୍ଛା ଏମିତି ହଉଛି, ଆମ ଇଚ୍ଛା କିଛି କାର୍ଯ୍ୟ କରିବେନି, କହିଲେ ନା ତବ ଇଚ୍ଛା ସଦା ବଳବା, ସବୁ ସମୟରେ ଆପଣଙ୍କ ଇଚ୍ଛାଟା ବଳବା, ସେଥିପାଇଁ ଆମର କୌଣସି ଯୋଜନା କାର୍ଯ୍ୟ କରିବୁ ତାଙ୍କ ଇଚ୍ଛାଟା ଦେ ବଳବା ନା, ଆମେ ଧୀରେ ଖୋଲ ସବୁବେଳେ ଆସିକି ଆଲମିରି ଧଡ଼ଧଡ଼ ଧଡ଼ଧଡ଼ ଖୋଲୁଛୁ, ତବ ଇଚ୍ଛା ସଦା ବଳବା, ସବୁବେଳେ କୃଷ୍ଣଙ୍କ ଇଚ୍ଛାଟା ଆମକୁ ବଳବା, ଆମ ଇଚ୍ଛା କିଛି କାର୍ଯ୍ୟ କରିବ ନାହିଁ, ଏଟାକୁ ଭକ୍ତ ସବୁବେଳେ ବିଚାର କରିବ, ହରେ କୃଷ୍ଣ ଗ୍ରନ୍ଥ ଭାଗବତ କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ନିତାଏ ଗୌର ପ୍ରମାଣ।